साधु जे कि आज अगरबत्ति करछन्ति प्रह्लाद महाराजंकर जिज्ञासार उत्तर दे से कहुछन्ति एपर भाव रे बद्ध जी ए जो दरसर मध्य रे आबद्ध ही रहिछि से तार स्वरूप विस्मृत हो जाए स्वार्थ विस्मृत हो जाए कारण तार देहात्म बुद्धि प्रबल हेछि से स्वरको निजे आत्मा बोली भावुछि। शरीर जड़ प्राकृत शरीर बा जड़ सब हेतु हेतु बद्ध जीवर जो प्रकृति ताहा ए भौतिक जगतर विभिन्न विभिन्नता प्रति आकृष्ट होछि। एपरि भाव रे जीव ए भौतिक स्थिति रे रही नाना दुख होछि। ए हला श्लोकर अर्थ इत्येतत्म स्वार्थम संतम स्मृत्य वैपुमान विजित्रा असति द्वैते घोरं आपनति संस्मृति। से ब्राह्मण साधु से आजगरभूति करुछन्ति गोटे स्थान रे केवल पड़ी रही कौन प्रकार हलचल होती कौन स्थान को जाऊना चलपचल होना ये प्रकार बाह्य बाह्य तो बापा दृष्टि बापा विचार रे के तांको एक साधु बोली भाबे विचार करिवे किंतु से जन अति उन्नत साधु ता श्री प्रह्लाद महाराज जानते प्रह्लाद महाराज जड़े भगवान का प्रिय भक्त से जन साधु तांकर जो दृष्टि ता जड़ दृष्टि नुहे ता प्राकृत दृष्टि दिव्य दृष्टि सेथिपाई से दृष्टि ये साधु से चिन्ह पार तेणु से जिज्ञासा ही कर से प्रकार कहीं पड़ रही आज बुद्धि कहीं कर जिज्ञासा जिज्ञासार उत्तर से ब्राह्मण साधु दौरान पूर्व केत कथा से कहले से कहते भौतिक जगत समस्ते माया कबलित स्वरूप विस्मृत होती मेटरलिस्टिक पीपल भौतिक बाधी भौतिक सुख को बहुमान कर प्रकृत स्वरूप विस्मृत होती प्रकृत सुखटा कि आनंदटा कि जानपार ना तेणु जन्म जन्मांतर धरी नान जन भ्रमण कर दुख पाँच आगाम कर्म डाकृत होती देखी से तांगर वैराग्य होचे से कौन से प्रकार ये भौतिक जगत कर्म व्यापक नए ये प्रकार आजगति कर दुख पाचे जीवन तार कारण से कहते गत श्लोक कहते कथा बर्तमान किसी कहते परवर्त श्लोक माइक जगत माइक सुख ताजे प्रकृत सुख नुहे से कथा पर कहे विशेषकर ये श्लोक से कहते जीवर दुख पाइबार कारण हूँ से तार स्वरूप विस्मृत से स्वर को आत्मा बोली भावुच देह को आत्मा बोली भावुच देहात्म बुद्धि जीव चिन्मय वस्तु जीवात्मा मयमांस जीव लोक जीवभूत सनातन सनातन भाव में मोर अंश बोली भगवान कृष्ण पंचदश अध्याय बहुत गीता कहते ईश्वर परम कृष्ण सच्चिदानंद विग्रह कृष्ण सच्चिद आनंदमय सन्मय चिन्मय आनंदमय ତାଙ୍କର ନିତ୍ୟ ସନାତନ ଅଂଶ ହେଇଥିବା ହେତୁ ଜୀବ ମଧ୍ୟ ସଚିଦାନନ୍ଦ ଚିନ୍ମୟ ସନ୍ମୟ ଚିନ୍ମୟ ଆନନ୍ଦମୟ ଅଣୁ ଅଣୁ ପ୍ରମାଣ ଅଣୁ ଅଂଶ ହେଉଛି ଜୀବ ସେ ପ୍ରାକୃତ ବସ୍ତୁ ନୁହେଁ ଜୀବ ତା ଚିଦାନନ୍ଦମୟ ଚିନ୍ମୟ ବସ୍ତୁ ଅପ୍ରାକୃତ ବସ୍ତୁ କିନ୍ତୁ ସେ ଜୀବ ମାୟା ପ୍ରତି ଆକୃଷ୍ଟ ହୋଇ ତା ଅଣୁ ସ୍ୱାଧୀନତାର ଅପବ୍ୟବହାର କରି ମାୟା ପ୍ରତି ଆକୃଷ୍ଟ ହୋଇ ଏ ଭୌତିକରେ ପତିତ ହେଉଛି ପ୍ରାକୃତ ଶରୀର ପାଉଛି ମାୟାକୃତ ଶରୀର ଏକ ପାଉଛି ଯାହାଫଳରେ ସେ ତାର ସ୍ୱରୂପ ବିସ୍ମୃତ ହେଉଛି ସେ ଯେ ଚିନ୍ମୟ ବସ୍ତୁ ସେ ଯେ ଭଗବାନଙ୍କ ନିତ୍ୟ ସନାତନ ଅଂଶ ସେ ଯେ ନିତ୍ୟ କୃଷ୍ଣ ଦାସ ଜୀବର ସ୍ୱରୂପ ହୋଇ କୃଷ୍ଣ ନିତ୍ୟ ଦାସ ଶ୍ରୀମନ୍ ମହାପ୍ରଭୁ ଯେ ଅଭିନ୍ନ କୃଷ୍ଣ ସେ କଥା କହିଛନ୍ତି ଏଗୁଡ଼ାକ କଥା ସେ ଭୁଲି ଯାଉଛି ଏ ମାୟାବଦ୍ଧ ଅବସ୍ଥା ହେବା ଯୋଗୁଁ ଏ ବିସ୍ମୃତି ହେଇଛି ମାୟାର କାମ ହେଉଛି ବିସ୍ମୃତି ଭୁଲେଇ ଦେବ ତା ହେଉଛି ମାୟାର କାମ ମା କବଳିତ ହେଇଥିବା ହେତୁ ଏ ବିସ୍ମୃତି ହେଇଛି ସେଇଥି ଯୋଗୁଁ ଦେହାତ୍ମବୁଦ୍ଧି ପ୍ରବଳ ହେଇଛି ତା ସରଟାକୁ ସର୍ବସ୍ୱ ବୋଲି ଭାବୁଛି ସରଟା କିନ୍ତୁ ଜଡ଼ବସ୍ତୁ ସରଟା ଚିନ୍ମୟ ବସ୍ତୁ ନୁହେଁ ଆତ୍ମା ହିଁ ଚିନ୍ମୟ ବସ୍ତୁ ସରର ଅତିରିକ୍ତ ବସ୍ତୁ ଏ ଜଡ଼ ସରର ଅତିରିକ୍ତ ବସ୍ତୁ ହେଉଛି ଆତ୍ମା ଯିଏକି ଜୀବ ସ୍ୱରୂପ ଏ କଥା ସେ ଭୁଲି ଯାଇଛି ବଦ୍ଧାବସ୍ଥା ଯୋଗୁଁ ମାୟା କବଳିତ ହେଇଥିବା ଯୋଗୁଁ ଜୀବ ଏ କଥା ଭୁଲି ଯାଇଛି ଆଉ ଦେହାତ୍ମ ବୁଦ୍ଧି ପ୍ରବଳ ହେଇଛି ଏ ହେଲା ଦୁଃଖର କାରଣ ଏ ହେଲା ଦୁଃଖର କାରଣ ସେ କଥାଟା ସେ କହୁଛନ୍ତି ସେଥିପାଇଁ ଏ ଯେ ଭୌତିକ ଜଗତରେ ବିଭିନ୍ନତା ଅଛି ଭେରାଇଟିସ୍ ନାନା ପ୍ରକାର ମାୟିକ ପ୍ରକାଶ ଅଛି ଜୀବ ସେଥିପ୍ରତି ଆକୃଷ୍ଟ ହେଉଛି ତାକୁ ସେ ଉପଭୋଗ କରିବାର କାମନା ପୋଷଣ କରୁଛି ଭୂତ ପ୍ରକୃତିର ପ୍ରଭୁବାକୁ ଇଚ୍ଛାଇ କରୁଛି ତାକୁ ଉପଭୋଗ କରିବା ପାଇଁ କାମନା ପୋଷଣ କରୁଛି ବହୁତ ଚେଷ୍ଟା ହିଁ କରୁଛି ଏ ହେଉଛି ବଦ୍ଧଜୀବର କଥା ଏ ତା ସ୍ୱରୂପ ବିସ୍ମୃତି ଯୋଗୁଁ ଏ ପ୍ରକାର ହେଉଛି ତେଣୁ ଜନ୍ମ ଜନ୍ମାନ୍ତର ଧରି ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କରି ଜୀବ ଏ ଦୁଃଖ ପାଉଛି ଏ ଭୌତିକ ଜଗତ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଏ ଭୌତିକ ଜଗତ ଦୁଃଖାଳୟ ଶାଶ୍ୱତ ଶ୍ରୀମଦ୍ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଏ ଯେଉଁ ଜଗତରେ ଆମେ ଅଛେ ଏଇଟା ହେଉଛି ଦୁଃଖାଳୟ ଏଇଟା ଦୁଃଖର ଘର ଏଠି ସୁଖ ଆଦୌ ନାହିଁ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ରୂପକ ଦୁଃଖ ପରିପୂରିତ ହେଇଛି ଏଠି ଏ ଦୁଃଖାଳୟ ଅଶାଶ୍ୱତ ଏଇଟା ଚିରସ୍ଥାୟୀ ନୁହେଁ ଏଇଟା ଅସ୍ଥାୟୀ ଏହା ସୃଷ୍ଟି ହେଇଛି ସ୍ଥିତିକାଳ କିଛି ସମୟ ଅଛି ଫୁସ କିନ୍ତୁ ଜୀବ ଏଠାରେ ଚିରନ୍ତନ ଭାବରେ ରହିବାକୁ ଇଚ୍ଛା ହିଁ କରୁଛି ସୁଖ ଆନନ୍ଦ ପାଇବା ପାଇଁ ବହୁ ପ୍ରଚେଷ୍ଟା କରୁଛି ଦୁଃଖାଳୟ ମଧ୍ୟରେ ସୁଖ ଖୋଜୁଛି ଅନ୍ୟ କଥାରେ ଆମେ କହିବା ମରୁଭୂମିରେ ଜଳର ଅନ୍ୱେଷଣ ମରୁଭୂମି ଜଳ ନାହିଁ ସେଠି ଜଳ ଭ୍ରାନ୍ତି ଜନ୍ମାଉଥିବା ମରିଚି କାହିଁ କେବଳ ପରି ଦୃଶ୍ୟମାନ ହୁଏ ମରୁଭୂମିରେ ଭ୍ରାନ୍ତ ପଥିକ ମରିଚିକାକୁ ତୃଷାର୍ତ୍ତ ଭ୍ରାନ୍ତ ତୃଷାର୍ତ୍ତ ପଥିକ ସେ ମରିଚିକାକୁ ଜଳଭ୍ରମ କରେ ତା ପଛରେ ଧାବମାନ ହୁଏ କିନ୍ତୁ ତାହା ଜଳ ନୁହେଁ ତାଇ ମରିଚିକା ଧାଇଁ ଧାଇଁ ଶେଷରେ ନିରାଶ ହୁଏ ତୃଷାରେ ଛଟପଟ ହୁଏ ତେବେ ଜୀବନ ତ୍ୟାଗ କରେ ଏ ଅବସ୍ଥା ତଦ୍ରୁପ ଅବସ୍ଥା ଏ ଭୌତିକର କରେ ଯାହା ଏଠି ସୁଖ ବୋଲି ଭାବୁଛି ବଦ୍ଧ ଜୀବ ଭ୍ରାନ୍ତ ଜୀବ ମାୟାବଦ୍ଧ ଜୀବ ତାହା ପ୍ରକୃତ ସୁଖ ନୁହେଁ ତା ସୁଖର ଭ୍ରମ ଜନ୍ମଉଛି ଭ୍ରାନ୍ତି ଜନ୍ମଉଛି ଯେପରି ମରିଚିକା ଜଳ ଭ୍ରାନ୍ତି ଜନ୍ମା ତଦ୍ରୁପ ଭାବରେ କାରଣ ଏଇଟା ଦୁଃଖାଳୟ ଏଠି ସୁଖ ନାହିଁ ଦୁଃଖର ଘର ଦୁଃଖର ଘରେ ସୁଖ ଖୋଜିଲେ କେଉଁଠି ମିଳିବ ଏ ହେଉଛି ଆମର କଥା। ଯେ ସଂସ୍କୃତ ଭୋଗ ଦୁଃଖ ଯୋନ ଇଏ ବୋଧେ ଆଦ୍ୟନ୍ତ ବନ୍ତ କୌନ୍ତୟ ନୁହନ୍ତି ଶ୍ରମତି ବୁଦ୍ଧ। ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ କୃଷ୍ଣ ଏ କଥା କହିଛନ୍ତି। ଏ ଯେ ଭୌତିକ ସୁଖ ବା ଜଡ଼ ସୁଖ ଇନ୍ଦ୍ରପ୍ରୀତିଜନିତ ସୁଖ ଅନ୍ୟ କଥାରେ ତା କୁହାଯିବ ତାହା ଦୁଃଖ ଯୋନ ମିଜରି ସମସ୍ତ ପ୍ରକାର ଦୁଃଖର ଜନକ ଏଇଟା ପୁନଃ ଆଦ୍ୟନ୍ତ ବନ୍ତ ଚବଳ ଶୁଭ ଅସ୍ଥାୟୀ ଶୁଭ ସୁଖର ଆଦି ଅଛି ଅନ୍ତ ଅଛି ଆରମ୍ଭ ଅଛି ଶେଷ ଅଛି ଚିରନ୍ତ ନୁହେଁ। ସ୍ୱଳ୍ପ କ୍ଷଣ ପାଇଁ ଅଳ୍ପ କିଛି ସୁଖ ମିଳେ କିନ୍ତୁ ପରିଣତି ହେଉଛି ଅନନ୍ତ ଦୁଃଖ। ନ ତେ ସୁର ମତେ ବୁଦ୍ଧ ଜ୍ଞାନୀ ଲଭେ ତତ୍ତ୍ଵଜ୍ଞାନୀ ଆତ୍ମତତ୍ତ୍ଵବିତ୍ ସେ ଆପଚେ ଧାମ ସେ ଜାଣନ୍ତି ଏ ସୁଖ ନୁହେଁ ଏ ଦୁଃଖ ପରିଣତି ଦୁଃଖ କର ସେଥିପାଇଁ ଧାମ ଭ୍ରାନ୍ତ ଯିଏ ବଧ୍ୟରେ ଜଣଙ୍କର ଜ୍ଞାନ ନାହିଁ ସେଇ ଧାମ ମାନୁଛନ୍ତି ଫଳରେ ଜନ୍ମ ଧର୍ମାନ୍ତର ଧରି ଦୁଃଖ ହି ପାଉଛନ୍ତି ନାନା ଯୋନିରେ ଭ୍ରମଣ କରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ପାଉଛନ୍ତି କିନ୍ତୁ ତାପରେ ବୃଦ୍ଧି ବି ପାଉଛନ୍ତି ଏହା କେବଳ ସାର ହିଁ ହେଉଛି। ସେ କଥା ଶ୍ରୀମଦ୍ ଭଗବତ୍ ଗୀତାରେ କୁହାଯାଇଛି ଶ୍ରୀମଦ୍ ଭାରତରେ ମଧ୍ୟ ବହୁ ସ୍ଥାନରେ କୁହାଯାଉଛି ବ୍ରାହ୍ମଣ ସାଧୁ ସେଇ କଥା କହୁଛନ୍ତି ତାର ଏକମାତ୍ର କାରଣ ହେଉଛି ଏ ସ୍ୱରୂପ ସ୍ମୃତି ଜୀବ ସ୍ୱରୂପ ସ୍ମୃତି ସ୍ୱରୂପ ସ୍ମୃତି ଯୋଗ ଯିଏ ସେ ଯାହା ପ୍ରକୃତରେ ନୁହେଁ ତା ନିଜକୁ ଭାବୁଛି ସେଇଆ ସେ ପ୍ରକୃତରେ ଦେହ ନୁହେଁ ଶରୀର ନୁହେଁ ସେ ଆତ୍ମା କିନ୍ତୁ ସେ ଭାବୁଛି ମୁଁ ଶରୀର ମୁଁ ଆତ୍ମା ଏ ସ୍ୱରଟା ହିଁ ଆତ୍ମା ଦେହାତ୍ମ ବୁଦ୍ଧି ଏଇଠି ଯେଭଳି ଦୁଃଖ ଏ ହେଉଛି ମା ଜନିତ ମାୟା ଯୋଗୁଁ ଇଏ କଥା ହେଉଛି କିନ୍ତୁ ସେ ବିସ୍ମୃତ ହେଇଯାଇଛି ତାର ସ୍ୱରୂପ ସେଥିପାଇଁ ସେ ଜାଣିପାରୁନି କିନ୍ତୁ ସ୍ୱରୂପ ତ ସେ ଚିନ୍ମୟ ଆତ୍ମା ହେଇଥିବା ହେତୁ ମୀମାଂସ ଜୀବ ଲୋକି ଜୀବ ଭୂତ ସନାତନ ସନାତନ ଭାବରେ ସଦାନନ୍ଦମୟ ଭଗବାନ କୃଷ୍ଣଙ୍କର ଅଂଶବିଶେଷ ହେଇଥିବା ହେତୁ ସେ ଆନନ୍ଦମୟ ସେ ସନ୍ମୟ ଚିନ୍ମୟ ଆନନ୍ଦମୟ ତେଣୁ ଆନନ୍ଦ ହେଉଛି ତାର ପ୍ରକୃତ କଥାଟା ତାର ସ୍ୱରୂପଗତ କଥାଟା ସେ ଆନନ୍ଦ ଖୋଜୁଛି ଆନନ୍ଦ ସେ ଖୋଜୁଛି ଆତ୍ମା ଚିଦାନନ୍ଦମୟ ସେଥିପାଇଁ ଆନନ୍ଦ ତାର ସ୍ୱରୂପଗତ ଜିନିଷ ସୁଖର ଆନନ୍ଦ ସ୍ୱରୂପଗତ ଜିନିଷ ଯଦିଓ ସେ ମାୟା କବଳିତ ହେଇ ଏ ଭୌତିକ ଜଗତରେ ପତିତ ହେଇଛି ତଥାପି ଆନନ୍ଦ ଖୋଜୁଛି ସେ କାରଣ ତାହା ହେଉଛି ତାର ସ୍ୱରୂପ ସେ ନାନା ଚେଷ୍ଟା ହିଁ କରୁଛେ କିପରି ଆନନ୍ଦ ପାଇବ କିପରି ସୁଖ ପାଇବ କିନ୍ତୁ ସୁଖ ବା ଆନନ୍ଦ ପ୍ରକୃତ ପକ୍ଷେ ଦେଇଛି ନାହିଁ ସେ ପାଇପାରୁନି ତାର ସମସ୍ତ ପ୍ରଚେଷ୍ଟା ବ୍ୟାହତ ହେଉଛି ସେ ହତାଶୀ ହେଉଛି ପ୍ରକୃତ ଆନନ୍ଦ ବା ସୁଖ କେଉଁଠି ଅଛି ତା ସେ ଜାଣିପାରୁନି କିନ୍ତୁ ସ୍ୱରୂପତ ଆନନ୍ଦମୟ ହେଇଥିବା ହେତୁ ଆନନ୍ଦ ଖୋଜୁଛି ଯେମିତି ଆମର କୁହାଯାଏ ଶ୍ରୀମଦ୍ ଭାଗବତରେ ବି ଅଛି ଏକ ଜଳଜୀବ ବା ମୀନ ମତ୍ସ୍ୟ ତାକୁ ତୁମେ ଜଳରୁ ଉଠେଇ ଆଣିବ ଏ ଫିସ୍ ଆଉଟ୍ ଅଫ୍ ୱାଟର୍ ତାକୁ ଜଳରୁ ଉଠେଇ ଆଣି ସ୍ଥଳ ଭାଗରେ ଯେତେ ଆରାମଦାୟକ ଅବସ୍ଥାରେ ରଖିଲେ ସୁଦ୍ଧା ସେ କଦାପି ସୁଖ ଆନନ୍ଦ ପାଇବ ନା ସେ କଦାପି ସୁଖ ଆନନ୍ଦ ପାଇବ ନା କାରଣ ତାର ପ୍ରକୃତ ଜଳର ଆସ୍ତରଣ ସେ ଆବଶ୍ୟକ କରେ ଜଳ ହେଉଛି ତାର ସ୍ୱାଭାବିକ ସ୍ଥିତି ତାର ପରିବେଶ ସେ ଯେପର୍ଯ୍ୟନ୍ତ ତାହା ପ୍ରାପ୍ତ ନ ହେଇଛି ସେ ପର୍ଯ୍ୟନ୍ତ ସେ ଆନନ୍ଦ ପାଇବ ନା ଝସାଣ ଇବ ସାକ୍ଷାତ ଭଗବାନ ଆତ୍ମା ଶରୀର ଝସାଣ ଇବ ତ୍ୱୟପ୍ସିତ ଏଇ କଥା ଅଛି ଆମର ଝସ କହିଲେ ଜଳ ଜୀବ ସେ ଯେପରି ଜଳ ଆବଶ୍ୟକ କରେ ତଦ୍ରୁପ ଭାବରେ ଆତ୍ମା ସେ ହରିଙ୍କର ପରିବେଶ ଆବଶ୍ୟକ କରୁଛନ୍ତି, କାରଣ ସେ ଭଗବାନ ହରିଙ୍କର ନିତ୍ୟ ସନାତନ ଅଂଶ, ମୀମାଂସ ଜୀବ ଲୋକ ଜୀବ ଭୂତ ସନାତନ। ତେଣୁ ଏ ଭୌତିକ ପରିବେଶ ଆନନ୍ଦମୟ ପରିବେଶ ନୁହେଁ, ଏଟା ଦୁଃଖାଳୟ ଦୁଃଖମୟ ପରିବେଶ। ଯେପରି ସ୍ଥଳ ଭାଗଟା ଜଳ ନିମିତ୍ତ ମୀନ ନିମିତ୍ତ ସ୍ୱାଭାବିକ ପରିବେଶ ନୁହେଁ, ଯେତେ ସୁଖକର ପରିସ୍ଥିତିରେ ରଖିଲେ ଆରାମଦାୟକ ସେ ରଖିଲେ ସେ ସୁଖ ପାଉନି। ତଦ୍ରୁପ ଭାବରେ ଯେତେ ଏଠି ଆରାମଦାୟକ ପରିବେଶ ସୃଷ୍ଟି କରୁଛି, କରିବାକୁ ଚେଷ୍ଟା କରୁଛି ଜୀବ, ତଥାପି ସୁଖ ବା ଆନନ୍ଦ ସେ ପାଉନି, କାରଣ ଏହା ପରିବେଶ ସେ ଆବଶ୍ୟକ କରୁଛି। ହରିଙ୍କର ପରିବେଶ ଜଳ ଯେ ମୀନ ଯେପରି ଆବଶ୍ୟକ କରେ ଜଳ ପରିବେଶ, ତଦ୍ରୁପ ଭାବରେ ଆତ୍ମା ଆବଶ୍ୟକ କରୁଛି ଭଗବାନ ହରିଙ୍କର ପରିବେଶ, ତା ପାଇଲେ ସେ ସୁଖୀ ହବ, ସେ ଆନନ୍ଦିତ ହବ, ପ୍ରକୃତ ସୁଖ ପାଇବ। ତା ଦଳ ନ ପାଇପାରୁଛି କିଭଳି ସୁଖ ମିଳିବ, ଏଠି ସୁଖ ପାଇଁ କେତେ ପ୍ରଚେଷ୍ଟା ଲୋକ କରୁଛି, ଏଠି ଜଳ ବୈଜ୍ଞାନିକ ବୈଜ୍ଞାନିକ କେତେ ପ୍ରକାର ବୈଜ୍ଞାନିକ ଉନ୍ନତି କରି ଚାଲୁଛନ୍ତି ଏଇ ସୁଖ ପାଇବା ପାଇଁ ଆନନ୍ଦ ପାଇବା ପାଇଁ। ବହୁ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ ଆବିଷ୍କାର ମାନ କରାହେଇଛି ସୁଖ ଆନନ୍ଦ ପାଇବା ପାଇଁ, କିନ୍ତୁ ମିଳୁନି, ପ୍ରକୃତ ସୁଖ ବା ଆନନ୍ଦ ମିଳୁନି, କାରଣ ଏଠି ସୁଖ ବା ଆନନ୍ଦ ନାହିଁ, ଦୁଃଖାଳ। ହରିଙ୍କର ପରିବେଶ ନହେଲେ ଆତ୍ମା କଦାପି ସୁଖ ବା ଆନନ୍ଦ ପାଇପାରିବ ନା, ଏ କଥା ଶିକ୍ଷା ଦିଆଯାଉଛି ଆମକୁ। ଏ ସମସ୍ତ ବୈଦିକ ଶାସ୍ତ୍ରରେ ସାଧୁ ସନ୍ଥ ମହାଜନଗଣ ଏ କଥା ଶିକ୍ଷା ଦେଇଛନ୍ତି, ସେଥିପାଇଁ ଏ ବ୍ରାହ୍ମଣ ସାଧୁ ସେ ସେଇ କଥା କହିଛନ୍ତି। ସେଥିପାଇଁ କୁହାଯାଇଛି ବ୍ରହ୍ମାଣ୍ଡ ଭ୍ରମିତେ କୋଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପାତେ ପାଏ ଭକ୍ତିଲତା ବିଜ। ଏପରି ଯେ ନାନା ଜ୍ୱନିରେ 84 ଲକ୍ଷ ଜୀବ ଜ୍ୱନି ଅଛି, ଏପରି ଲକ୍ଷ ଲକ୍ଷ ଜ୍ୱନିରେ ଭ୍ରମଣ କରୁଛି, କବି ସ୍ୱର୍ଗେ କହୁ ମର୍ତ୍ତେ କହୁ ନି ରହେ, କେତେବେଳେ ସେ ସ୍ୱର୍ଗ ଲୋକକୁ ଯାଉଛି ଦେହ ଜ୍ୱନି ପାଉଛି, କେହି ମଧ୍ୟ ଲୋକରେ ନାନା ଜ୍ୱନିରେ ଭ୍ରମଣ କରୁଛି, ପଶୁପକ୍ଷୀ କୀଟ ପତଙ୍ଗ ମାନବ ଆଦି କେତେ ଜ୍ୱନିରେ ଭ୍ରମଣ କରୁଛି, କେବେ ଅଧ ଦେଶକୁ ଯାଉଛି ଲୋଡ଼ ପ୍ଲାଣ୍ଟ ସିଷ୍ଟମ ସେଠି ବି ନାନା ଜ୍ୱନି ଲାଭ କରୁଛି, ଏହିପରି ଅଧବୃଦ୍ଧ ବହୁ ଭ୍ରମଣ କରୁଛି, ଭ୍ରମଣ କରିକି ସବୁଥିରେ ସୁଖ ଅନ୍ୱେଷଣ କରୁଛି, କିନ୍ତୁ ସେ ସୁଖ ପାଉନି, କାରଣ ଏଠି ସୁଖ ଆଦୌ ନାହିଁ, ଆନନ୍ଦ ଆଦୌ ନାହିଁ, କେବଳ ଭ୍ରମଣ ହିଁ ସାର ହେଉଛି। ଏହିପରି ବ୍ରହ୍ମାଣ୍ଡ ଭ୍ରମିତେ କୌଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପା ଦେବା ଭକ୍ତିଲତା ବିଜ, ସେଥିପାଇଁ ଏ କଥା କହୁଛି। ଏହିପରି ନାନା ଜ୍ୱନିରେ ଉଦ୍ଧ ଭ୍ରମଣ କଲା ପରେ ଯଦି କେହି ଭାଗ୍ୟବାନ ହେଇଥାନ୍ତି, ଏ ଭାଗ୍ୟବାନ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଶବ୍ଦ, ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ, କି ଭାଗ୍ୟ କହିଲେ ଏଠି କୌଣସି ଭୌତିକ ଲାଭ ମିଳିଗଲେ ଯେଉଁ ଭାଗ୍ୟର ଉଦୟ ହଏ ବୋଲି ଆମେ କହୁଛେ, ସେ ଭାଗ୍ୟକୁ ଏଠି ଉଦ୍ଦେଶ କରାଯାଉନି, ତା ସୌଭାଗ୍ୟ ନୁହେଁ। ପରମାର୍ଥିକ ବିଚାର ଦୃଷ୍ଟିରୁ କୌଣସି ଭୌତିକ ଲାଭ ସୌଭାଗ୍ୟର ବିଷୟ ନୁହେଁ, ଯାହାର ପରିଣତି ହେଉଛି ଅନନ୍ତ ଦୁଃଖ, ତା ସୌଭାଗ୍ୟର ବିଷୟ ନୁହେଁ। ତାହାକୁ ଏଠାରେ ପରମାର୍ଥିକ ପରିଭାଷାରେ ଭାଗ୍ୟ ବୋଲି କୁହାଯାଉ, ବ୍ରହ୍ମାଣ୍ଡ ଭୂମିତେ କୌଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ କୃପା ହାତେ ପାଏ ଭକ୍ତିଲତା ବିଜ। ଭାଗ୍ୟବାନ କହିଲେ ତାଙ୍କୁ ହିଁ ବୁଝାଯାଉଛି ଯେ କୃଷ୍ଣ କୃପା ଗୁରୁକୃପା ଲାଭ କରିକିରି ଭକ୍ତି ପଥକୁ ଆସୁଛନ୍ତି। ବ୍ରହ୍ମାଣ୍ଡ ଭୂମିତେ କୌଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ କୃପା ହାତେ ପାଏ ଭକ୍ତିଲତା ବିଜ, କୃଷ୍ଣ କୃପା ଗୁରୁକୃପା ଉଭୟ କୃପା। ସୌଭାଗ୍ୟ ଅଜ୍ଞାତ ସ୍ୱୀକୃତି, କୌଣସି ଅଜ୍ଞାତ ସ୍ୱୀକୃତି ଯଦି ତାଙ୍କର ଥାଏ ତାହେଲେ ସେ ଏଇ କୃପା ଲାଭ କରନ୍ତି, ଗୁରୁକୃଷ୍ଣଙ୍କର କୃପା ଲାଭ କରିକିରି ଭକ୍ତି ପଥକୁ ଆସନ୍ତି। ସ୍ୱୀକୃତି ଆମର 3 ପ୍ରକାର ଅଛି, କରଣମୁଖୀ ସ୍ୱୀକୃତି, ଜ୍ଞାନମୁଖୀ ସ୍ୱୀକୃତି ଆଉ ଭକ୍ତିମୁଖୀ ସ୍ୱୀକୃତି, 3 ପ୍ରକାର ସ୍ୱୀକୃତି ଅଛି। କରଣମୁଖୀ ସ୍ୱୀକୃତିର ଫଳ ହେଉଛି ଭୁକ୍ତି, ଅର୍ଥାତ୍ ଯଦି କେହି କୌଣସି କିଛି ପୁଣ୍ୟକର୍ମ କରିଛନ୍ତି ପୂର୍ବଜନ୍ମରେ, ସେ କରଣମୁଖୀ ସ୍ୱୀକୃତି ଅର୍ଜନ କରିଛନ୍ତି, ଯାହାର ଫଳସ୍ୱରୂପ ସେ ଉଚ୍ଚ ଲୋକରେ ଦେବ ଲୋକରେ ଦେବ ଯୋନି ପାଆନ୍ତି, ତା କରଣମୁଖୀ ସ୍ୱୀକୃତିର ଫଳ କଳ୍ପ ଆୟୁଷ ହୁଏ, ପ୍ରଚୁର ଭୋଗ ମିଳେ, କର୍ମ ଖିସ୍କୃତିର ଫଳ ହେଉଛି ଭୁକ୍ତି, ବହୁ ଉପଭୋଗ ଅଛି। ଯାହା ଏଠି ଉପଭୋଗ ଅଛି, ଏ ଭୌତିକ ମେଟେରିଆଲ, ଏ ଯେଉଁ ପ୍ଲାନେଟରି ସିଷ୍ଟମ, ଏ ଭୁଲ ଉପରେ ତାହା ହଜାର ହଜାର ଗୁଣ ଅଧିକ ପରିମାଣରେ ଭୌତିକ ସୁଖ ଅଛି, ଉପଭୋଗ ଅଛି ସ୍ୱର୍ଲୋକରେ, ସ୍ୱର୍ଗ ଲୋକରେ, ଦେବ ଲୋକରେ। ଯେଉଁମାନେ ଏହି ସ୍ୱୀକୃତି ଅର୍ଜନ କରିଥାନ୍ତି ସେମାନେ ଦେବଚନ୍ଦି ପାଆନ୍ତି, ଅଳ୍ପ ଆୟୁଷ ହଏ ଏବଂ ବହୁ ଉପଭୋଗ ପାଆନ୍ତି। ଏ ହେଉଛି କର୍ମମୁଖୀ ସ୍ୱୀକୃତିର ଫଳ। ଜ୍ଞାନମୁଖୀ ସ୍ୱୀକୃତି ଦ୍ୱିତୀୟ ପ୍ରକାର ସ୍ୱୀକୃତି, ଜ୍ଞାନ ନିଶୂଳନ କରନ୍ତି, ଜ୍ଞାନମୁଖୀ ସ୍ୱୀକୃତିର ଫଳ ହେଉଛି ମୁକ୍ତି। ଅର୍ଥାତ୍ ସେମାନଙ୍କର ତିକ୍ତ ଅଭିଜ୍ଞତା ଦାତ ହେଇଛି, ଏ ଭୌତିକ ଜଗତ ଦୁଃଖାଳୟ, ଏଠି ସୁଖ ନାହିଁ, ପଦେ ପଦେ ବିପଦ, ପ୍ରତି ପଦକ୍ଷେପରେ ବିପଦ ଅଛି, କିନ୍ତୁ ତା ଉପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ପ୍ରକୃତ ପକ୍ଷେ ସୁଖ ଆନନ୍ଦ ନାହିଁ, ତେଣୁ ସେମାନେ ଏ ଭୌତିକ ଜଗତ ରହିବାକୁ ଚାହାନ୍ତି ନା, ସେମାନେ ଏଥିରୁ ମୁକ୍ତ ହେବା ପାଇଁ ଚାହାନ୍ତି। ଏ ଭବ ବନ୍ଧନ ବା ମାୟାର ବନ୍ଧନ, ମାୟା କବଳରୁ ମୁକ୍ତ ହେବା ପାଇଁ ଚାହାନ୍ତି। ମୁକ୍ତ ହେଇ ସେ ଭଗବାନଙ୍କର ନିର୍ବିଶେଷ ବ୍ରହ୍ମରେ ଲୀନ ହେବାକୁ ଇଚ୍ଛା କରନ୍ତି। ତାହା ହେଉଛି ଜ୍ଞାନମୁଖୀ ସ୍ୱୀକୃତିର ଫଳ, ଜ୍ଞାନୀ କାମନା ମୁକ୍ତି, ନିର୍ବିଶେଷ ବ୍ରହ୍ମରେ ଲୀନ ହେବ, ବ୍ରହ୍ମାନନ୍ଦ ଉପଭୋଗ କରିବ, ଏ ଭୌତିକ ଜଗତରେ ରହିବା ନା ଦୁଃଖ ଭୋଗିବା ନା। ସେମାନେ ଜ୍ଞାନ ଅନୁସରଣ କରନ୍ତି, ତାହା କହନ୍ତି ଶୁଷ୍କ ବ୍ରହ୍ମ ଜ୍ଞାନ, ଇଂରେଜିରେ କହନ୍ତି ଡ୍ରାଇ ସ୍ପେକୁଲେଟିଭ ନଲେଜ, ଶୁଷ୍କ ବ୍ରହ୍ମ। ତା ପରିଣତି ସ୍ୱରୂପ ସେମାନେ ନିର୍ବିଶେଷ ବ୍ରହ୍ମକୁ ଜାଣନ୍ତି, ଆରୁ ଏକ ଶ୍ରେଣୀ ପରମ ପଦ ପଦନ୍ତି ଅଧ ଅନାଥ ସ୍ୱତନ୍ତ୍ର। ଶ୍ରୀମଦ ଭାଗବତ ସଂସ୍କନ୍ଦରେ କଥା କହିଛି, ଏ ବସ୍ତୁତିରେ ସେମାନେ ବହୁ କୃଷ ସାଧନା କରନ୍ତି, କଠିନ ସାଧନା କରନ୍ତି, ଯମ ନିୟମ ଆସନ ପ୍ରାଣାୟାମ ଆଦି ବହୁ କଠିନ ସାଧନ କରନ୍ତି, ହଜାର ହଜାର ବର୍ଷ ସେ ନିର୍ବିଶେଷ ବ୍ରହ୍ମଜ୍ୟୋତିରେ ଲୀନ ହେବେ। ସେମାନେ ମଧ୍ୟରୁ କେତେ ଯାଆନ୍ତି ସେଠି, ଆଉ କେତେଜଣଙ୍କର ପତନ ହୁଏ, ସିଦ୍ଧି ଲାଭ କରିପାରନ୍ତି ନା। ଯେଉଁ କେତେ ସେ ନିର୍ବିଶେଷ ବ୍ରହ୍ମଜ୍ୟୋତିକି ଯାଉଛନ୍ତି ସେଠି ସେମାନେ ଭାସି ବୁଲୁଛନ୍ତି ନିର୍ବିଶେଷ ବ୍ରହ୍ମଜ୍ୟୋତିରେ, ସ୍ଥିର ହୋଇ ରହିପାରିବେ ନା, କାରଣ ତାହା ଆଶ୍ରୟସ୍ଥଳ ନୁହେଁ। ଜୀବନ ଆଶ୍ରୟସ୍ଥଳ ଏକମାତ୍ର ଭଗବତ ଚରଣାରବିନ୍ଦ, ଭଗବାନଙ୍କର ପାଦ ପଦ୍ମ ହେଉଛି ଜୀବନ ଆଶ୍ରୟସ୍ଥଳ, ତା ବ୍ୟତୀତ ଅନ୍ୟ ଆଶ୍ରୟସ୍ଥଳ ଜୀବନ ନାହିଁ। ଗୀତାର ସର୍ବଶେଷ ସିଦ୍ଧାନ୍ତ ସେଇ କଥା ହିଁ ଭଗବାନ କୃଷ୍ଣ କହିଛନ୍ତି, ସର୍ବଧର୍ମମାନଙ୍କ ଐତିହ୍ୟ ମାମି କୁ ଶରଣ ଦେବ, ଏକମାତ୍ର ମୋର ଚରଣାରବିନ୍ଦରେ ଶରଣ ଆସିତ, କମ୍ପ୍ଲିଟ୍ ସରେଣ୍ଡର, ପୂର୍ଣ୍ଣ ଶରଣାଗତି, କାହିଁକି ନା ଭଗବାନଙ୍କର ଚରଣାରବିନ୍ଦ, ତାଙ୍କର ପାଦ ପଦ୍ମଦ୍ୱୟ ଅଭୟ ଅଶୋକ ଅମୃତର, ଯେଉଁଠି ଆଶ୍ରୟ ନେଲେ ଆଉ ଭୟ ରହିବ ନା, ଭୌତିକ ସ୍ଥିତି ଜନିତ ଯେଉଁ ଭୟ, ପ୍ରତି ପଦକ୍ଷେପରେ ଏଠି ଭୟ ଅଛି, ସମସ୍ତେ ଭୀତଗ୍ରସ୍ତ ଏଠି, ସେ ଭୟ ରହେ ନା, ନିର୍ଭୀ କହନ୍ତି, ନିର୍ଭୟ ଅଭୟ ଚରଣାରବିନ୍ଦ ବୋଲି ସେଥିପାଇଁ କୁହାଯାଏ, ଅଭୟ ଚରଣାରବିନ୍ଦ ଯେଉଁଠି ଭୟ ନା, ଯିଏ ସେଠି ଆଶ୍ରୟ ନେଇଛି ସେ ବିପୂର୍ଣ୍ଣ ସ୍ଥିତିରେ ଅଛି, ଆଉ ଯେ ପର୍ଯ୍ୟନ୍ତ ନ ନେଇଛି ସେ ପର୍ଯ୍ୟନ୍ତ। ଆମର ଶ୍ରୀମଦ ଭଗବତ ଭାଗବତରେ ସେ କଥା କୁହାଯାଇଛି, ଦ୍ରବୀଣ ଦେହ ସୁନିମିତ ତାବତ ଭୟମ୍ ଦ୍ରବୀଣ ଦେହ ସୁନିମିତ ଶୋକସ୍ପୃହା ପରିଭବ ବିପୁଳଶ୍ଚଲୋଭ ତାବନ ମୈତି ଅସଦ ଅବଗ୍ରହ ଆର୍ତି ମୂଳମ ଯାବନ୍ମନ୍ତ୍ୟଙ୍ଘ୍ରିଙ୍ଗ ଗୁଣିତ ଲୋକେ ଯାବନ୍ମନ୍ତ୍ୟଙ୍ଘ୍ରିଙ୍ଗ ଅଭୟମ୍ ପ୍ରଗୁଣିତ ଅଙ୍ଘ୍ରି ଅଭୟ ଚରଣାରବିନ୍ଦ, ଯେପର୍ଯ୍ୟନ୍ତ ଭଗବାନଙ୍କର ସେ ଅଭୟ ଚରଣାରବିନ୍ଦରେ ତୁମେ ଆଶ୍ରିତ ନ ହେଇଛ ସେ ପର୍ଯ୍ୟନ୍ତ ଭୀତିପୂର୍ଣ୍ଣ ସ୍ଥିତିରେ ଅଛ, ତାବତ ଭୟମ୍ ଦ୍ରବୀଣ ଦେହ ସୁନିମିତ, ଭୟ କେଉଁଥି ପାଇଁ, ନା ଦ୍ରବୀଣ ପାଇଁ, ଭୌତିକ ଧନ ସମ୍ପତ୍ତି ଯାହା ପାଇଛ ତାହା ପାଇଁ ଭୟ, କାରଣ ଶତ୍ରୁ ଆକ୍ରମଣ କରୁଛି, ଚୋର ଖଣ୍ଡ ତସ୍କର ଆସୁଛନ୍ତି, ନେଇଯିବେ, ଭାଇ ଭାଗ ନେଉଛି, ଆଉ କଳାଧନ ଖୋଳିଛ ତ ସରକାର ତାକୁ ଗ୍ରହଣ କରିନେଲେଣି, ତାଙ୍କର ସରକାରୀ ଲୋକ ଆସି ଘେର କଲେଣି, ଏସବୁ କେତେ ପାଠ ଚାଲିଛି। ସେଥିପାଇଁ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଭୀତତ୍ରସ୍ତ। ବର୍ତ୍ତମାନ ଯେମିତି ନୂତନ ସରକାର ଆସିଛନ୍ତି, ଗୋଟେ ସ୍ୱତନ୍ତ୍ର ସ୍କ୍ୱାଡ଼ କରିଛନ୍ତି, ଯେଉଁମାନେ ଏସବୁ କଳାଧନ ବହୁତ ଯାହା କହନ୍ତି ଅସତ୍ ଉପାୟ ଅନ୍ୟାୟନ ଅର୍ଥ ସଞ୍ଚୟାନ ଆସୁ ପ୍ରକୃତିର କଥା ଅଛି, ଆସୁ ସମ୍ପଦ କଥା ନା, ଅନ୍ୟାୟ କରିକିରି ଯେଉଁ ଧନ ସଞ୍ଚୟ କରିଛନ୍ତି, ଯାହା କହୁଛନ୍ତି କ'ଣ ତାଙ୍କର ହିସାବ ବହିର୍ଭୂତ ସମ୍ପତ୍ତି ସବୁ ରଖିଛନ୍ତି, ତାକୁ ସବୁ ଜବତ କରୁଛନ୍ତି, ବଡ଼ ବଡ଼ ଅଫିସର ହେଇଥିଲେ ହେଇଥିଲେ ତାଙ୍କୁ ସସ୍ପେଣ୍ଡ କରାହେଉଛି, ନା ସମସ୍ତଙ୍କର ଭୀତିପୂର୍ଣ୍ଣ ଆସିଲାରେ ଭଇଲାରେ କାହିଁକି ସତ କଥା ବରାବର ଅଛି। ତାପରେ ଭୟନ୍ତ୍ର ବିଣ ଦେହ ସୁନିମିତ, ଦ୍ରବିଣ ପାଇଁ ଭୟ, ଦେହଟା ପାଇଁ ଭୟ, ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ ଦେହଟା ଭୀତିପ୍ରଦ ସ୍ଥିତିରେ ପକାଉଛି ଆମକୁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଏ ଭୋଗୁଛି ଭୋଗୁଛି ଇଏ, ତେଣୁ ବ୍ୟାଧି ହେଲା, ବାର୍ଦ୍ଧକ୍ୟାବସ୍ଥା ଆସିଲା, ମୃତ୍ୟୁ ଆସିବ, କେଉଁ ମୁହୂର୍ତ୍ତରେ ମରିଯିବ, କ'ଣ ହେବ, ପ୍ରତିଦିନ ଯେ କେତେ ଲୋକ କେତେ ପ୍ରକାରେ କେତେ ପାରେ ମରିଯାଉଛନ୍ତି, ତାରି ଅହନି ଅହନି ନା ଭୂତ ହାନି ଗଛନ୍ତି ଜନ ମନ୍ଦିର ସେ ସଂଜୀବିତ ମିଛନ୍ତି। କିମ ଆଶ୍ଚର୍ଯ୍ୟ ମତ କର ଜ୍ୟେଷ୍ଠ ମହାରାଜ, କିମ ଆଶ୍ଚର୍ଯ୍ୟ ଧର୍ମ କର୍ପଶ୍ନ ଉପରେ କଥା କହିଛନ୍ତି, ପ୍ରତିଦିନ କେତେ ଲୋକ ଜୀବ ମରୁଛନ୍ତି କେତେ ପ୍ରକାରେ। ଏବେ ଖବର ବାହାରିଲା ସେ କଲିକତା ବସ୍ ଆସୁଥିଲା, କୋଡ଼ି ଗଲା ତା ଇଲେକ୍ଟ୍ରିକ କ'ଣ ତାର ଲାଗିଲା, କେତେ ଲୋକ ମରିଗଲେ କ'ଣ, ସୋ ମେନି ୱେଜ୍ ଡେଥ୍ ଅକର୍ସ। ମୃତ୍ୟୁଟା କେଉଁ ସମୟରେ କେଉଁ ପ୍ରକାର କି ପ୍ରକାର ଭାବରେ ଆସୁଛି ତୁମେ କହିପାରିବନି, ଏ ଜୀବନ ଅନିଶ୍ଚିତ, କିଏ ଜାଣେ କାହାର ଆଜି ମୃତ୍ୟୁ କାଳ ହେଇଯିବ ଉପସ୍ଥିତ, ପର ମୁହୂର୍ତ୍ତରେ କ'ଣ ହେବ, ହ୍ୱାଟ୍ ୱିଲ୍ ହ୍ୟାପନ୍ ଟୁ ୟୁ ଦି ନେକ୍ସଟ ମୋମେଣ୍ଟ ୟୁ ଡୋଣ୍ଟ ନୋ, ତୁମେ ଜାଣିନ ବାପା ସେଇଟା ପାଠ ମୁଷ୍ଟ ମୃତ୍ୟୁ ଯେ କେଉଁ ଉପାୟରେ କେଉଁ ଭାବରେ ଆସିକି ତୁମକୁ ନେଇଯାଉଛି, ମୃତ୍ୟୁ ହଁ ସର୍ବହରସ ଭଗବତ ଗୀତାରେ କହିଲେ ମୃତ୍ୟୁ ରୂପରେ ଆସି ସବୁ ହରଣ କରି ନେଉଛି, ମୁଁ ଭୌତିକବାଦୀ ବ୍ୟକ୍ତି ଯାହା ଏଠି କୁହାଯାଉଛି ଦେହାତ୍ମବାଦୀ ବ୍ୟକ୍ତି ଜୀବ ଯେ ଦେହଟାକୁ ସର୍ବସର୍ବସ୍ୱ ମନେ କରିଛି, ଯେ ଦ୍ରବୀଣ ଦେହ ସୁହୃଦ ଭୌତିକ ଧନ ସମ୍ପତ୍ତି ଗୁଡ଼ାଏ ଫୁଳେଇକି ସେଥିରୁ ଆନନ୍ଦ ପାଇବାକୁ ଇଚ୍ଛା କରୁଛି, ଏ ଦେହଟାକୁ ବେଶ ସୁଖ ଆରାମ ଦେବ କେମିତି ସ୍ୱାଚ୍ଛନ୍ଦ୍ୟ ଦେବ କେତେ ପ୍ରଚେଷ୍ଟା କରୁଛି, ଦେହ ସହିତ ସମ୍ବନ୍ଧିତ ଯେଉଁମାନେ ସୁହୃଦ ଭାଇ ବନ୍ଧୁ କୁଟୁମ୍ବ ଭାର୍ଯ୍ୟା ପୁତ୍ର କନ୍ୟା ଓଡ଼ିଶା ନେବର୍ସ ଦେଶ ଭାଇ ବା ଉଦାହ ହେଲେ ଦେଶ ଭାଇ ଜାତି ଭାଇ ଯେଉଁ ରାଜନୈତିକ ନେତା କହୁଛନ୍ତି, ଆମେ ସବୁ ପ୍ରକାର ସୁଖ ଆପଣ ସବୁ ଆନନ୍ଦ ବ୍ୟବସ୍ଥା କରୁଛୁ ନା ଯୋଜନା କରୁଛୁ, ଆମର ଏଇଟା କ'ଣ କି କହନ୍ତା ପଲିଟିକାଲ ମ୍ୟାନିଫେଷ୍ଟୋ ନା କ'ଣ କହୁଛନ୍ତି, ପଲିଟିକାଲ ମ୍ୟାନିଫେଷ୍ଟୋ ନୂତନ ନୂତନ ଦେଉଛନ୍ତି, ଆମର ଏଇଟା ଆମର ଉଚ୍ଛାର କରିଦେବା ସବୁ ମଜୁରି ପଚିଶ ଟଙ୍କା ବଢ଼ାଇ ହେଇଗଲା ବଢ଼େଇ ହେଇଗଲା, ଆଉ ଗରିବ ମୂଲ୍ୟାଙ୍କ ପାଇଁ ଆମେ କେତେ କାମ କରୁଛୁ, ସେ ଆମ କରୁଛୁ ଯେ କଳାଧନ ଦେଇଛନ୍ତି କରୁଛନ୍ତି ତା ଧୈର୍ଯ୍ୟ ବର୍ତ୍ତମାନ କେତେ କେତେ କଥା ବଢ଼ିଆ କାମ କରୁଛୁ, ଆମେ କେତେ ପ୍ଲାନ୍ ପ୍ରୋଜେକ୍ଟ କରୁଛୁ କରାହେଉଛି, ଏଣୁ ସରକାର ସୁଖ ଆନନ୍ଦ ଗେନ୍ ମେଟେରିଆଲ ହାଉସ୍ ଯାହାର ସୁଖ ପାଇବା ପାଇଁ ଏସବୁ ପ୍ରକାର ପ୍ଲାନ୍ ପ୍ରଚେଷ୍ଟା ନାନା ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରାହେଉଛି, ସରକାର କରୁଛନ୍ତି, ରାଷ୍ଟ୍ରୀୟ ସ୍ତରରେ କରାହେଉଛି, ବ୍ୟକ୍ତିଗତ ଭାବରେ ମଧ୍ୟ ଲୋକ କରୁଛି, ତାର ନାନା ପ୍ଲାନ୍ ପ୍ରୋଜେକ୍ଟ ଅଛି, କିପରି ସେ ତାର ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ସ୍ୱଜନ ଯିଏ ଅଛନ୍ତି ବା ଯିଏ ଆନନ୍ଦ ରହିବ ସୁଖ ରହିବ ବହୁତ ଭଲ ଅର୍ଜନ କରିବ ସୁଖ ପାଇବ ଏଥିପାଇଁ କେତେ ପ୍ଲାନ୍ ପ୍ରୋଜେକ୍ଟ କରିଛି ସେ, କିନ୍ତୁ ମୃତ୍ୟୁ ଆସିକିରି ପହଞ୍ଚିଗଲାଣି, ସମନ ଦେଇଗଲାଣି, ଜମରାଜ ସମନ ପଠେଇଦେଲେଣି, ବାପା ସରିଗଲା, ବାପା ସମନ ଆସିଗଲା, ସମନ ଜାରି ହେଇଗଲାଣି, ପଡ଼ିଗଲାଣି ଯାହା କହନ୍ତି ବେଡ୍ରେ ଡିନ୍ ହେଇକିରି ପଡ଼ିଗଲାଣି, ସତ୍ୟ ଆଶାୟୀ ହେଇଗଲାଣି, ଆଉ ଉଠିପାରୁନି, ବହୁ ଡାକ୍ତର ଧନ ଅଛି ତ ବହୁ ଡାକ୍ତର ଲଗେଇଛି, ବଡ଼ ବଡ଼ ଡାକ୍ତର ଆସୁଛନ୍ତି, କେଉଁ ଲଣ୍ଡନରୁ ଡାକ୍ତର କାହାର ଆସୁଛି ତ ସେ ଡାକ୍ତର ପ୍ରସିଦ୍ଧ ଡାକ୍ତର ଆସି ଚିକିତ୍ସା କରୁଛନ୍ତି, କିନ୍ତୁ ନାନା ପ୍ଲାନ୍ ପ୍ରୋଜେକ୍ଟ କରୁଛି, ଅନ୍ଫୁଲ୍ ଫେଲ୍ ହେଇ ରହିଯାଇଛି, ସ୍ଥାୟୀ ପରିପୂର୍ଣ୍ଣ ହୋଇପାରନ୍ତି, କ'ଣ ଚାହିଁଲେ ପରିପୂର୍ଣ୍ଣ ହୋଇଯିବ। ଦୈବଂ ଏକତ୍ର ପଞ୍ଚମ ଅଧିଷ୍ଠାନ ତଥାକର୍ତ୍ତା କରଣଚ କୃତବିଧା ବିଧା ଚେଷ୍ଟା ଦୈବଂ ଏକତ୍ର ପଞ୍ଚମ ଶ୍ରୀମଦ୍ ଭଗବଦ୍ଗୀତାରେ କଥାଟା ତା'ର ଫାଇଭ୍ ଫ୍ୟାକ୍ଟର୍ସ ପାଞ୍ଚଟା ଫ୍ୟାକ୍ଟର କାମ କରୁଛି ଅଛି। ଶେଷ ହେଉଛି ଦୈବଂ ଏକତ୍ର ପଞ୍ଚମ ପଞ୍ଚ ଫିଫ୍ଥ ଫ୍ୟାକ୍ଟର ଇଜ୍ ଦୈବ ପ୍ରୋଭିଡେନ୍ସ ଇଂରେଜରେ କୁହାଯାଉଛି ଦୈବ ବା ଭଗବାନ ଅଧିଷ୍ଠାନ ତଥା କର୍ତ୍ତା କରଣଚ ପୃଥକବିଧା ବିବିଧା ଚେଷ୍ଟା ଫୋର୍ଥ ଫ୍ୟାକ୍ଟର ପ୍ରଥମ କଥା ଫିଲ୍ଡ ଅଫ୍ ଆକ୍ଟିଭିଟି ଅଧିଷ୍ଠାନ ତୁମର ଫିଲ୍ଡ ଅଫ୍ ଆକ୍ଟିଭିଟି କର୍ମକ୍ଷେତ୍ରକୁ ଭଲ ଅଛି ନାଇସ୍ ଫିଲ୍ଡ ଅଫ୍ ଆକ୍ଟିଭିଟି କର୍ତ୍ତା ଏକ୍ସପର୍ଟ ୱାର୍କର ତୁମେ ଦକ୍ଷ କର୍ତ୍ତା ହେଇଛ ବେଶ ଭଲ ଦକ୍ଷତା ଅଛି ତୁମର ଏସବୁ ଭୌତିକ କର୍ମରେ ଭୌତିକ ବୁଦ୍ଧିମତା ଭଲ ଅଛି ଏସବୁ ଅଛି କରଣ ଚତୁର୍ଥବିଧା ତୁମେ ଦେବତାମାନଙ୍କ ସାହାଯ୍ୟ ଯାହା ସାହାଯ୍ୟ ସବୁ କାମ କରିବ ତୁମର ଫିଲ୍ଡ ଅଫ୍ ଆକ୍ଟିଭିଟିରେ ଇନ୍ଷ୍ଟ୍ରୁମେଣ୍ଟ ବିଭିନ୍ନ ପ୍ରକାର ଯନ୍ତ୍ରପାତି ସହାୟକ ଯାହା କିଛି ନେଇକି ତୁମେ କାମ କରିବ ଏସବୁ ଭଲ ଅଛି ବିଭିନ୍ନ ଚେଷ୍ଟା ବି ବହୁ ପ୍ରକାର ଚେଷ୍ଟା ହିଁ କରୁଛ ଏସବୁ ଠିକ ଅଛି କିନ୍ତୁ ଦୈବଂ ଏବତ୍ର ପଞ୍ଚମ ଫିଫ୍ଥ ଫ୍ୟାକ୍ଟର ଇଜ୍ ଦୈବ ପ୍ରୋଭିଡେନ୍ସ ସେ ଯଦି ସାଙ୍କ୍ସନ୍ ନ କଲେ ଏସବୁ ସତ୍ତ୍ୱେ ଏ ଚାରିଟା ଫ୍ୟାକ୍ଟର ତୁମର ସବୁ ସୁନ୍ଦର ଭଲ ଭାବରେ ଥିଲେ ସୁଦ୍ଧା ତୁମର କୌଣସି ପ୍ଲାନ୍ ପ୍ରୋଜେକ୍ଟ ସଫଳ ହେଇପାରିବ ନା। ସେଥିପାଇଁ ଭଗବାନ କୃଷ୍ଣ ଗୀତାରେ କହିଲେ ଅନୁମନ୍ତା ଉପଦ୍ରଷ୍ଟା ଭର୍ତ୍ତା ଭୋକ୍ତା ମହେଶ୍ୱର ମୁଁ ଅନୁମନ୍ତା ଆଇ ଏମ୍ ଦି ସାଙ୍କ୍ସନିଂ ଅଥରିଟି ଅଲ୍ଟିମେଟ୍ ସାଙ୍କ୍ସନିଂ ଅଥରିଟି ସୁପ୍ରିମ୍ ସାଙ୍କ୍ସନିଂ ଅଥରିଟି ଦୈବ ସେ ସାଙ୍କ୍ସନ୍ କରିବେ ସେ କୃଷ୍ଣ ଇଚ୍ଛା ନହେଲେ କୃଷ୍ଣଙ୍କର ଅନୁମତି ନ ମିଳିଲେ ଅନୁମୋଦନ ନ ମିଳିଲେ କାହାରି କୌଣସି ପ୍ରକାର ପ୍ରଚେଷ୍ଟା ଫଳବ ଦେଇପାରିବ ନା। ଆଶା ମାତ୍ର ଜୀବ କରେ ତୋ ଇଚ୍ଛା ଫଳି ଜୀବ ବୋଲେ ଆମେ କରି ତାଇ ସତ୍ୟ ନୟ ଜୀବ କି କରିତେ ପାରେ ତୁମେ ନା କରିବେ ଆଶା ମାତ୍ର ଜୀବ କରେ ତୋ ଇଚ୍ଛା ଫଳେ ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍ ଇଂରେଜିରେ ଅଛି ଜୀବ କେବଳ ଆଶା ହିଁ କରିବ କିନ୍ତୁ ଗଡ୍ ଡିସ୍ପୋଜେସ୍ ଆଶା ମାତ୍ର ଯିବ କରେ ତ ଇଚ୍ଛା ଫଳେ ହେ ଭଗବାନ ଆପଣ ଯଦି ସାଙ୍କ୍ସନ୍ ନ କରିବେ ଅନୁମୋଦନ ନ କରିବେ ଆପଣ ଯଦି ଇଚ୍ଛା ହିଁ ନ କରିବେ ଆଶା ପରିପୂର୍ତ୍ତି ହେବ ନା। ଯିବ ବୋଲେ ଆମେ କରି ତାଇ ସତ୍ୟ ନୁହେଁ ଯେ କହୁଛି ମୁଁ କରିଦେବି ଆମେ ଏମିତି ପ୍ଲାନ୍ କରିଦେଲୁ ଆମେ ଏମିତି ପ୍ରୋଜେକ୍ଟ କରିଦେଉଛୁ ଏପରି ସୁନ୍ଦର ପ୍ଲାନ୍ ପ୍ରୋଜେକ୍ଟ ବନାଉଛୁ କ'ଣ କରୁଛ କି ପ୍ଲାନ୍ ପଞ୍ଚବାର୍ଷିକ ଯୋଜନା ହଁ ଫାଇଭ୍ ଇୟର୍ ପ୍ଲାନ୍ ଇୟର୍ ପ୍ଲାନ୍ ସବୁ କେତେ ପ୍ରକାର ଅଛି ବିଂଶ ସୂତ୍ରୀ ଯୋଜନା ଶୁଣି କେତେଟା ଶୁଣିଛି କାନ୍ଦେ ପଡ଼ିଛି ମେଟାଲିଷ୍ଟିକ୍ସ ମେଟାଲ ପର୍ସନ୍ସ ମେକ୍ ସୋ ମେନି ପ୍ଲାନ୍ସ ପ୍ରୋଜେକ୍ଟ କେତେ କରୁଛନ୍ତି ହେଲେ ସେ ମେଟେରିଆଲ ଏନ୍ଜୟମେଣ୍ଟ ମେଟେରିଆଲ କମ୍ଫର୍ଟ ମେଟେରିଆଲ ହାପିନେସ୍ ଭୌତିକ ସୁଖ ଆନନ୍ଦ ପାଇବା ପାଇଁ କେତେ ପ୍ରକାର ରାଷ୍ଟ୍ରୀୟ ସ୍ତରରୁ ସମଷ୍ଟିଗତ ସ୍ତରରୁ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ ହେଇ ଚାଲିଛି ନା ନାଇଁ ସମସ୍ତେ କରିଚାଲିଛନ୍ତି କିନ୍ତୁ ଦୈବଂ ଏବତ୍ର ପଞ୍ଚମ ଶେଷ ଲାଭ ଦୈବ ସେ ଯଦି ସାଙ୍କ୍ସନ୍ ନ କରିଛି ବାବା କିଛି ଦୈବ ହତା ଅର୍ଥ ରଚନା ରୋଷେଇ ଅପି ଦେବା ଦୁଷ୍ମ ପ୍ରସଙ୍ଗ ବିମୁଖା ଦେହ ସଂସରନ୍ତି ଶ୍ରୀମଦ ଭାରତରେ କହିଲା ଦୈବ ହତା ଅର୍ଥ ଦୈବ ଭାଙ୍ଗି ଦେଉଛି ରେ ବାପା ଏତେ ପ୍ଲାନ୍ କଲି ଏତେ ପ୍ରୋଜେକ୍ଟ କଲି ଏତେ କଥା କଲି କଲା ଯୋଉ ଡାଳ ଧରିତ ସେଟା ଭାଙ୍ଗିଲା କି କରିବ ଦୈବ ହତା ଅର୍ଥ ରଚନା ସେଇଟା କଥା ଦୈବ ଏ ପତ୍ର କହିଛୁ ନା ଭାଙ୍ଗି ଦେଉଛୁ ପ୍ଲାନ୍ ପ୍ରୋଜେକ୍ଟ କରୁଛି ମୃତ୍ୟୁ ଆସି ସମୟ ଦେଲାଣି ମୃତ୍ୟୁ ପହଞ୍ଚିଗଲାଣି ଯାହା କହନ୍ତି ବେଡ୍ ରିଡ଼ିନ୍ ହେଇଗଲାଣି ରୋଗ ଶଯ୍ୟାରେ ପଡ଼ିଲାଣି ଛଟପଟ ହେଲାଣି ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଲାଣି ଡାକ୍ତର ଚାଲିଛି ଚିକିତ୍ସା କରୁଛି ହେ ହେ ଡାକ୍ତର ବାବୁ ମୋର ଏତେ ପ୍ଲାନ୍ ଏ ପ୍ରୋଜେକ୍ଟ ସିଟି ବାକି ରହିଲା ଏ ପ୍ଲାନ୍ ସିଟି ବି ଫଙ୍କର ହେଇଯାଇଛି ଏ ସ୍କୁଲ ହେଇପାରୁନି ପ୍ଲିଜ୍ ଏନହାନ୍ସ ମାଇ ଲାଇଫ୍ ଫର୍ ଆଟ୍ଲିଷ୍ଟ 3 ଇୟର୍ସ ହେ ଡାକ୍ତର ବାବୁ ଟିକେ ଦୟାକରି ଆଉ 3 ବର୍ଷ ମୁଁ ଆୟୁଷ ଟିକେ ବଢ଼େଇ ଦିଅ ବାପା ମୋର ପ୍ଲାନ୍ ପ୍ରୋଜେକ୍ଟ ଗୁଡ଼ାକ ଅନ୍ଫୁଲଫିଲ୍ଡ ହେଇ ରହିଗଲା ଏତେ ପ୍ଲାନ୍ ସିଟି ଆମ ପ୍ଲାନ୍ ରହିଲା ସେଠି ଆମ ପ୍ରୋଜେକ୍ଟ କରୁଛି କାମ କରୁଛି କ୍ୟାନ୍ ଏ ଡକ୍ଟର ଡୁ ଇଟ୍ ଆରେ ଡକ୍ଟର କରିପାରିବ ତାର ହାତରେ ଅଛି ନା ପାୱାର ଶକ୍ତି ନା ବାପା ଡାକ୍ତର କିଛି କରିପାରିବ ନାହିଁ ବାପା, ଡାକ୍ତର ତ ଇଜ୍ ଅଣ୍ଡର ଦି କ୍ଲଚେସ୍ ଅଫ୍ ଡେଥ୍, ଇଜ୍ ଇନ୍ସଲ୍ଟ ଇଜ୍ ଅଣ୍ଡର ଦି କ୍ଲଚେସ୍ ଅଫ୍ ଡେଥ୍ ବାବା, ସେ ତ ନିଜେ ମୃତ୍ୟୁର ସମାନ ତା ପାଖରେ ଆସି ପହଞ୍ଚିଯାଉଛି ନା, ସେ କିନ୍ତୁ ମୁଁ ପହଞ୍ଚେଇବ, କିନ୍ତୁ ବିଭ୍ରାନ୍ତ ଜୀବ ଏ କଥା କରୁଛି, ଡାକ୍ତର କ'ଣ ଏ କଥା ଅଛି, ସେଥିପାଇଁ କଥା ହେଉଛି ଏ ଯୋଉ ବିଭ୍ରାନ୍ତି ଯୋଗୁଁ ଏଗୁଡାକ ସବୁ କଥା ହଉଛି ଜାଣିପାରୁନି। ତେବେ ଏ ଭ୍ରାନ୍ତି ଦୂର ହବ କେମିତି, କିଭଳି ଭ୍ରାନ୍ତି ଦୂର ହବ ତା, ସେଥିପାଇଁ ଶିକ୍ଷା ଦିଆଯାଉଛି। ମାୟା ମଧ୍ୟ ଜୀବରେ ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ଜୀବରେ କୃପାଏ କହିଲେ କୃଷ୍ଣ ବେଦ ପୁରା ପ୍ରଥମ କଥା, ସର୍ବଂସର୍ବଭୂତାନ ମୁଁ ସର୍ବଦା, ମୁଁ ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ ପ୍ରତ୍ୟେକ ଜୀବର, ଆଉ କି ସୁହୃଦ ନୁହନ୍ତି, ସେ ଲାଗୁଛନ୍ତି କଣ୍ଡିସନ ସୋର୍ସ ଭ୍ରାନ୍ତ ଜୀବ ସର୍ବିସ୍ମୃତ ହେଇଛି ମାୟା ପ୍ରତି ଆକୃଷ୍ଟ ହେଇକିରି କେତେ ଦୁଃଖ ପାଉଛି ଏ ଭୌତିକ ଜଗତରେ ଦୁଃଖାଳୟରେ, କିନ୍ତୁ ସେ ବଡ଼ କରୁଣାମୟ ସେ ସୁହୃଦ, ସେଥିପାଇଁ ପ୍ରଥମ କଥା କହିଲେ ବେଦ ପୁରାଣ ସୃଷ୍ଟି କଲେ, ମାୟା ମଧ୍ୟ ଜୀବେ ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ଜୀବେରେ କୃପାଏ କହିଲେ କୃଷ୍ଣ ବେଦ ପୁରାଣ, ବେଦ ପୁରାଣ ମାନଙ୍କର ଯେଉଁଥିରେ ସବୁ କଥା କୁହାଯାଉଛି, ସର୍ବବେଦାନ୍ତ ସାର ଶ୍ରୀମଦ ଭାଗବତ ଗୀତା ମୁଖ ନିଶ୍ଚିତ ବାଣୀ ଗୀତୋପନିଷଦ ସେଥିରେ କଥା କହିଲେ ଭଗବାନ ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣା କେ ଜନା କୃଷ୍ଣ ମୋର ପ୍ରଭୁତ୍ରା ତା ଜୀବେ ଅଜ୍ଞାନ ଇ କଥା କରୁଛନ୍ତି ଭଗବାନ, ଶାସ୍ତ୍ର ରୂପରେ କହୁଛନ୍ତି ଆଗ ବୈଦିକ ଶାସ୍ତ୍ର ସେଥିରେ କଥା କହୁଛନ୍ତି, ଶାସ୍ତ୍ରରେ କ'ଣ କୁହାହଉଛି ତାକୁ ପୁଣି ତତ୍ତ୍ୱରେ ବୁଝିବାକୁ ପଡେ, ଆପାତ ବିଚାର ଖଣ୍ଡନ କରାହଉଛି ଗ୍ରହଣ କରାହଉଛି, ସେଥିପାଇଁ ଗୁରୁ ଭଗବାନଙ୍କ ପ୍ରତିନିଧି ଶୁଦ୍ଧ ମନାଫାଇଟ ଯାକ ପ୍ରାମାଣିକ ପରମ୍ପରାରେ ଆସିଥିବା ଗୁରୁ ଏବଂ ପରମ୍ପରା ପ୍ରାର୍ଥନ ସେ ସାଧୁ ମହାଜନ ସେମାନେ ଅନୁଗ୍ରହାୟ ଚରନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନସ୍ୟ, ସେ ଜନାର୍ଦ୍ଦନ ଭଗବାନଙ୍କର ପ୍ରତିନିଧି ତାଙ୍କର ଭକ୍ତ ମହାଜନଗଣ କୃପା କରିକିରି ଏ ଭୌତିକ ଜଗତରେ ଆସି ବିଚରଣ କରୁଛନ୍ତି, ଏ ବଦ୍ଧ ଜୀବକୁ ଶିକ୍ଷା ଦେବା ପାଇଁ ଗୁରୁ ଉପରେ ଶିଖାଇ ଦେଉଛନ୍ତି, ଆପଣ ପରମାତ୍ମା ଉପରେ ପ୍ରତ୍ୟେକଙ୍କ ହୃଦୟରେ ଅଛନ୍ତି, ଯେ କି ସଖା ଯେ କି ସାକ୍ଷୀ ରୂପରେ ରହୁଛନ୍ତି, ଆତ୍ମା କ'ଣ କରୁଛି ସେ ସାକ୍ଷୀ ଏବଂ ସଖା ରୂପରେ ରହୁଛନ୍ତି କଣ୍ଟିନ୍ୟୁ କରୁଛନ୍ତି, ବାହାରେ ଗୁରୁ ରୂପରେ ଶାସ୍ତ୍ର ରୂପରେ କଥାଇ କହୁଛନ୍ତି, ଇଏ ହେଉଛି ତାଙ୍କର ସବୁ ଦେବତା ଭଗବାନ ଗତ ଜୀବ ପ୍ରତି ଏତେ ସବୁ ଦେବତା ଏ କଥା କହୁଛନ୍ତି ସେ। ସେଥିପାଇଁ ବ୍ରହ୍ମାଣ୍ଡ ଭୂମିତେ କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ କୃପା ଦେବା ଭକ୍ତିରତା ବିଜୟ ଏସବୁ ଶିକ୍ଷା ଦିଆଯାଉଛି। ଏପରି ନାନା ବ୍ରହ୍ମାଣ୍ଡରେ ନାନା ଜନିରେ ଭ୍ରମଣ କଲା ପରେ ଯଦି କେହି ସୌଭାଗ୍ୟବାନ ବ୍ୟକ୍ତି ମୁଁ କହୁଥିଲି କର୍ମମୁଖୀ ସ୍ୱୀକୃତି ଜ୍ଞାନମୁଖୀ ସ୍ୱୀକୃତି କଲା, ସ୍ୱୀକୃତି ପ୍ରଧାନ ସେହି ଭକ୍ତିର ଉନ୍ମୁଖୀ, ତୃତୀୟ ପ୍ରକାର ସ୍ୱୀକୃତି ହେଉଛି ଭକ୍ତିର ମୁଖୀ ସ୍ୱୀକୃତି, ଯାହା ହେଉଛି ପ୍ରଧାନ ସ୍ୱୀକୃତି, ସେ ହେଉଛି ସୌଭାଗ୍ୟବାନ। ଏ ଭକ୍ତି ମୁଖୀ ସ୍ୱୀକୃତି ଯେ କିଛି ଅର୍ଜନ କରିଛନ୍ତି ଏହା କହନ୍ତି ଅଜ୍ଞାତ ସ୍ୱୀକୃତି, ସେ ସୌଭାଗ୍ୟବାନ ବ୍ରହ୍ମାଣ୍ଡ ଭୂମିତେ କ'ଣ ଭାଗ୍ୟବାନ ଜୀବ, ସେଥିପାଇଁ ଭାଗ୍ୟବାନ ଶବ୍ଦ ବ୍ୟବହାର କରୁଛି, ଏ ଯେ ଭକ୍ତିର ମୁଖ୍ୟ ସ୍ୱୀକୃତି ଯେ ଅର୍ଜନ କରିଛନ୍ତି, ଏ ଯେ ବ୍ରହ୍ମାଣ୍ଡ ଭ୍ରମଣ କରିକରି ଅଜ୍ଞାତ ସ୍ୱୀକୃତି ସେ ଆସୁଛନ୍ତି ସାଧୁସଙ୍ଗ କରିବା ପାଇଁ, ସାଧୁସଙ୍ଗ କରେ ଭକ୍ତିର ମୁଖ୍ୟ ସ୍ୱୀକୃତିର ଫଳ ହେଉଛି ସାଧୁସଙ୍ଗ କରେ, ସେ ବୈଷ୍ଣବ ସଙ୍ଘ ସାଧୁସଙ୍ଗ ଭକ୍ତ ସଙ୍ଗ ସେଥିପ୍ରତି ଆକୃଷ୍ଟ ହେଇକି ଆସେ, ଏ ଭକ୍ତି ମୁଖୀ ସ୍ୱୀକୃତିର ଫଳ, ସେ ଲୋକ ଭାଗ୍ୟବାନ ସାଧୁ ମୁଖରୁ ସ୍ୱତତ୍ତ୍ୱ ଜାଣି ଆର ସଂସାର ନା ଯା କେନ ବା ଭଗିଲୁ ମାୟା ପରେ ହାଏ ହାଏ, ଯେତେବେଳେ ସାଧୁ ସଙ୍ଗ କରି ଏସବୁ ତତ୍ତ୍ୱ କଥା ଶ୍ରବଣ କରୁଛି ସ୍ୱତତ୍ତ୍ୱ ଅବଗତ ହନ ନିଜ ତତ୍ତ୍ୱ ଜାଣିଲାରେ ମୁଁ କୃଷ୍ଣଦାସ, ମୁଁ କୃଷ୍ଣଦାସ ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ଏ କଥା ଜାଣିଲା ମୁଁ କୃଷ୍ଣଦାସ, କିନ୍ତୁ ମୁଁ କ'ଣ କରିଛି ମୁଁ ମାୟାର ଦାସ ହେଇଯାଇଛି, କେତେ ଲକ୍ଷ ଜନ୍ମ ବିତେଇଲେଣି ମାୟା ଦାସ ହେଇ କେନେ ବା ଭଜିଲୁ ମାୟା କରେ ହାଏ ହାଏ, ସେତେବେଳେ ଦୁଃଖ କରୁଛି ଲାସ୍ ହାଏ ହାଏ, କାହିଁକି ମାୟାର ଦାସ ହେଇଛି ମୁଁ, କାହିଁକି ମାୟାର ଭଜନ କରିଚାଲିଛି ମୁଁ, କୃଷ୍ଣ ମୋର ଭଜନୀୟ ବସ୍ତୁ ମୁଁ କୃଷ୍ଣ ଦାସ, କୃଷ୍ଣ ଭଜନ କରିବା ମୋର କାଁ, ଏ ସାଧୁ ସଙ୍ଗରୁ ଏ କଥା ସାଧୁସଙ୍ଗ କଲେ, ସାଧୁଙ୍କର ତତ୍ତ୍ୱ କଥା ଶ୍ରବଣ କଲେ ଏ କଥା ଯାଇ ଜାଣିବ, ନଚେତ୍ ଜାଣି ହବ ନା, ନଚେତ୍ ଜାଣି ହବ ନା। ଏଇ ଭଗବାନଙ୍କର କୃପା, ଏ ହଉଛି କୃଷ୍ଣ କୃପା। କେଲେ ବୋଲେ ହେ କୃଷ୍ଣ ଆମି ତମ ଦାସ, ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ। ସେତେବେଳେ ସେ କ୍ରନ୍ଦନ କରିବ, ଅନ୍ୟତନୁଜ କିଙ୍କର ପତିତ ମା ବିଷମୀ ଭବାନ ମୂଳ କୃପୟା ତମ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶ ବିଚିନ୍ନ। ହେ ନନ୍ଦ ତନୁଜ କୃଷ୍ଣ, ହେ ନନ୍ଦ ନନ୍ଦନ କୃଷ୍ଣ, ମୁଁ ଆପଣଙ୍କର ଦାସ କିଙ୍କର, ମୁଁ ଆପଣଙ୍କର କିଙ୍କର, ଆପଣଙ୍କର ଦାସ। କିନ୍ତୁ କୌଣସି କାରଣବଶ ଏ ଭଗବାନ ବୁଦ୍ଧିରେ ପଡ଼ି ଆବଣକୁ ଖାଉଛି ମୁଁ। ଯାଛ ମାୟା ବସେ ଯାଛ ଭାସେ ଖାଛ ହାବୁ ଭା, ଭକ୍ତିବିନୋଦ ଠାକୁର ଗାଇଛନ୍ତି। ଭବ ସାଗରରେ ପଡ଼ି କେତେ ଉଡୁଛି କେତେ ଉଠୁଛି, ହାବୁ ଖାଉଛି। ପତିତ ମା ବିଷମୀ ଭବାନ ବୁଧ, ଏ ଭୟଙ୍କର ଭବ ସାଗରରେ ମୁଁ ପଡ଼ିଯାଇଛି। ହେ ଏଇ ନନ୍ଦତନ ଜକିଙ୍କର, ହେ ନନ୍ଦତନ ଜକିଙ୍କ କୃଷ୍ଣ, ମୁଁ ଆପଣଙ୍କ ଦାସ। କୃପୟା ତମ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶ ବିଚିନ୍ତ, ବର୍ତ୍ତମାନ କୃପା କରନ୍ତୁ ମୋ ପ୍ରତି। କେନ୍ଦ୍ରେ ବୋଲ ହେ କୃଷ୍ଣ ଆମି ତମ ଦାସ, ତୁମାର ଚରଣ ଛାଡ଼ି ହେଲୁ ସର୍ବନାଶ। କାନ୍ଦିକିରି କହିବ, କାନ୍ଦ ସତ୍ୟାସ କରେ ଲୁହ ଧରା ବାପା କୃଷ୍ଣ ପାଖରେ, ଏଥିପାଇଁ କାନ୍ଦିବାକୁ ପଡ଼ିବ ତୁମକୁ, କାନ କାନ୍ଦିଲେ କୁଆଡ଼େ। କେନ୍ଦ୍ରେ ବୋଲ ହେ କୃଷ୍ଣ ଆମି କାନ୍ଦିକିରି କହୁଛି, ହେ କୃଷ୍ଣ ମୁଁ ଆପଣଙ୍କର ଦାସ, କିନ୍ତୁ ଆପଣଙ୍କର ପାଦ ପଦ୍ମଙ୍କୁ ଭୁଲି ଯାଇ ମାୟା ଦାସ ହେଇକିରି ସର୍ବନାଶ ହେଇଯାଇଛି ମୁଁ। କାକୁତି କରିବା କୃଷ୍ଣ ଡାକେ ଏକ କୃପା କରି କୃଷ୍ଣ ତାରେ ଛଡ଼ାନ ସଂସାର, କାକୁତି କରିକିରି ମିନତି କରିକିରି ସୁଦର ଅନ୍ତଃସ୍ଥଳରୁ କ୍ରନ୍ଦନ କରିକିରି ପ୍ରାର୍ଥନା କର କୃଷ୍ଣ, ହେ କୃଷ୍ଣ ଆମି ତମ ଦାସ, ମୁଁ ଆପଣଙ୍କ ଦାସ। ଇଏ ହେଉଛି ଆତ୍ମା କ୍ରନ୍ଦନ, ଦିସ୍ ଦି ସୋର୍ସ କ୍ରାଇ। ଏ କ୍ରନ୍ଦନ ଏପର୍ଯ୍ୟନ୍ତ ନ ହେଇଛି କୃଷ୍ଣ କୃପା ମିଳିବ ନା। ବ୍ରହ୍ମାଣ୍ଡ ଭନ୍ତି କୋନ ଭାଗ୍ୟବାନ ଯିବ, ଗୁରୁ କୃଷ୍ଣ କୃପା ଦେବା ଭକ୍ତିର ଦାନ, ଏ ପ୍ରଥମ ହେଲା କୃଷ୍ଣ କୃପା। ଏପରି ନାନା ବ୍ରହ୍ମାଣ୍ଡରେ ନାନା ଜ୍ୱନିରେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଜ୍ୱନିରେ ଭ୍ରମଣ କଲା ପରେ ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଲା ପରେ ସେ ଅଜ୍ଞାତ ସ୍ୱୀକୃତି ଭକ୍ତିର୍ମୁଖୀ ସ୍ୱୀକୃତି ଯଦି କେହି ଅର୍ଜନ କରିଛି ତାହେଲେ ସେ ସାଧୁସଙ୍ଗ କରୁଛି। ସାଧୁସଙ୍ଗେ ନିଜ ତତ୍ତ୍ୱ ଅବଗତ ହନ, ନିଜ ତତ୍ତ୍ୱ ଜାଣିଆ ସଂସାର ନାଚା, କେନ ବା ଭଜିଲୁ ମାୟା କରି ହାୟା। ସେତେବେଳେ ଆସିବ ସେ କାନ୍ଦିକି ଯେତେବେଳେ କହିବ, ସେତେବେଳେ କୃଷ୍ଣ ଯେ ପରମାତ୍ମା ରୂପରେ ହୃଦୟରେ ଅଛନ୍ତି ସେ ଜାଣିବେ, ମୋ ପାଇଁ କାନ୍ଦିଲାଣି ବର୍ତ୍ତମାନ, ମୋ ପାଖକୁ ଆସିବା ପାଇଁ ବ୍ୟାକୁଳ ହେଲାଣି। ସେ ଏ ପରମାତ୍ମା ସ୍ୱରୂପ ଯେତେବେଳେ ହୃଦୟରେ ଅଛନ୍ତି ସେ ଜାଣିବେ, ବାହାର କଥା ତୁମର କିଛି ଶୁଣିବେ ନା କୃଷ୍ଣ, ତୁମ ଭିତରେ କେତେ କ୍ରନ୍ଦନ ଅଛି, ଅନ୍ତଃସ୍ଥଳରେ କେତେ କ୍ରନ୍ଦନ ଅଛି, ଏଥିପାଇଁ କେତେ କାନ୍ଦୁଛ ତୁମେ ଏଥିପାଇଁ। ମତେ ଯା କହୁଛନ୍ତି, ଆଇ ଭଲ ଅଛି ମୋ, ହଁ ବେଶ ଧନ ସମ୍ପଦ ମିଳିଛି, ମୋ କୋଠା ବାଡ଼ି କରିଛି, ଏୟାର କଣ୍ଡିସନ ରୁମ୍ କରିଛି, ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ସ୍ୱଜନ ଭାର୍ଯ୍ୟା ପୁଅ ଝିଅ ସବୁ ଅଛନ୍ତି, ବେଶ ଆରାମରେ ଅଛି ବାବା। ସେ ଭାବୁଛି ମୁଁ ଆରାମରେ ଅଛି, କିନ୍ତୁ ସେ ଯେ ଆରାମରେ ନାହିଁ, ସେ ଯେ ଦୁଃଖାଳୟରେ ଅଛି, ଯାହା କହନ୍ତି ଯେ ଫୋଲ୍ସ ପାରାଡାଇଜ, ଫୋଲ୍ସ ପାରାଡାଇଜରେ ଅଛି ସେ, ଭାବୁଛି ମୁଁ ପାରାଡାଇଜରେ ଅଛି, ଫୋଲ୍ସ ପାରାଡାଇଜ। ଏ କଥା ଯେ ନ ଜାଣିପାରୁଛି କେଡ଼େ ହତଭାଗ ଆସେ, ରହିକିରି ସୁଖ ପାଉଛି ବୋଲି ଭାବୁଛି, ତାଙ୍କ କହନ୍ତି ଗୋଟେ ଗାଉଁଲି କଥା ଅଛି, କିଏ ଖରାପ ଭାବିବେ ନା, ସତ କଥା କହନ୍ତି ସତ ବିଚାର। ଗୋଟେ ବାରମୂଳିଆ ହେଇଛି ତ ଯେ ବେହିଆ ସୁଥା ନିର୍ଲଜ ଗଛ ଉଠିଛି, ମୋ ଛାଇ ହେଇଛି ଛାଇ ହେଇଛି, ଇଏ ବାରମୂଳିଆ ହେଇକି କଟକଟ କଲାଣି ଗଛ ଉଠିଛି ଛାଇ ହେଇଛି, ଏ କଥାଟା ସେଇଆ କେତେ ଦୁଃଖ ପାଉଛି, ଯାହା କହନ୍ତି ନିଶି ନିଶୟା ନା, ନା ନା ମନର୍ଥ ଧିଆ କ୍ଷଣ ଭଗ୍ନ ନିଦ୍ରା ହେଉଛି, ରାତିରେ ନିଦ ଶୋଇପାରୁନି, ବିଷୟ ଲୋକ ବିଷ ଚିନ୍ତା ଏତେ ପ୍ରବଳ ଅଛି, କେତେ ସ୍ଲିପିଂ ପିଲ୍ ଖାଇଲାଣି ଡାକ୍ତର ଠାରୁ ନିଦ ହେଉନି, କେତେ କାମ କାରଖାନା କରିଲାଣି, ସମାନ ଦେଲାଣି ମୃତ୍ୟୁ ଦେବତା ଜମ ଦେବତା ସମାନ ଜାରି କଲାଣି, ଟ୍ରାଏଲ ପ୍ରୋଜେକ୍ଟ ଡେଫିନେଟ୍ ହେଇଗଲାଣି, ଭଲ ଅଛି ଭଲ ଅଛି, ହତ ଭାଗ। କିନ୍ତୁ ଯେଉଁମାନେ ଜାଣିଛନ୍ତି ନାହିଁ ସେ ନିଶ୍ଚୟ ଅସୁବିଧାରେ ଅଛି, ତାର କିଛି ଚେତନା ଜାଗ୍ରତ ହେଇଛି, ତାର ନିଶ୍ଚୟ ଚେତନା ଜାଗ୍ରତ ହେଇଛି, ନିଶ୍ଚୟ ଅସୁବିଧା ହେଇଛି। ଆଉ ଭଗବାନ ମଧ୍ୟ ବେଳେ ବେଳେ ଏ ଚେତନା ଦିଅନ୍ତି, ଗୋଟେ ଧୋକା ଆସେ, ବିପର୍ଯ୍ୟ ହେଇଯାଉଛି ପ୍ଲାନ ପ୍ରୋଜେକ୍ଟ ଗୁଡ଼ାକ, ସ୍ୱଧନ ଗୁଡ଼ାକ, ସୁହୃଦ ଗୁଡ଼ାକ, ଆତ୍ମସ୍ୱଧନ ଗୁଡ଼ାକ ଶତ୍ରୁ ହେଇଯାଉଛନ୍ତି, କେତେ କଥା ହେଇଯାଉଛି ଅନୱାଣ୍ଟେଡ୍, ଚାହୁଁନି ଆସି ହେଇଯାଉଛି ଏଗୁଡ଼ାକ। ଏଇଟା ଭଗବାନ କରୁଛନ୍ତି, ତା ଚେତନା ଧକ୍କା ପାଇ ଦେଉଛନ୍ତି, ଏତେ ଦ୍ୱାରା ଚେତନା ହେଉ ତାର ଟିକେ ଅନ୍ତତ ହେଲେ ଯେ ସେ ଅସୁବିଧାରେ ଅଛି, ସେ ସୁବିଧାରେ ନାହିଁ। ଏଠି ତ ଦୁଃଖାଳୟ, ତ ଭୌତିକ ଜଗତ, ତୁମେ ତ ଦେହାତ୍ମ ବୁଦ୍ଧି ବିଶିଷ୍ଟ ହେଇଛ, ସ୍ୱରୂପ ବିସ୍ମୃତ ହେଇଛ, ଦେହକୁ ସର୍ବସ୍ୱ ବୋଲି ଭାବିଛ, ଦେହର ସୁଖଟାକୁ ବହୁମାନନ କରିଛ, ଆହା ନିଦ୍ୟା ଭୟ ମୈଥୁନ ଦେହ ଶରୀରର ଆବଶ୍ୟକତା ସେଇଟା ତୁମ ଜୀବନ ଲକ୍ଷ୍ୟ ବୋଲି ତା ବାଛିରି ତା ପଛରେ ଧାବମାନ ହେଇକିରି ଧାଇଁଛ, ଗଳତ ଘର୍ମ ହେଇକିରି ଭଲରେ ଅଛ ଦିନେ ନା କି ନିର୍ବୋଧତା କି ମୋର ଖାଇନି ଏଇଟା କଥା। ତେଣୁ ଭଗବାନ ଯେ କୃପା ନୁହେଁ ବେଳେ ବେଳେ ଗୋଟେ ଧକ୍କା ଦେଉଛି, ଏଇଟା ଭଗବାନ କୃପା, ଯେ ଭକ୍ତ ଲୋକ ସେ ଜାଣୁଛି ଯେ ଭଗବାନ କେଡ଼େ କୃପା କରିଛନ୍ତି ମୋ କେମିତି ମୂର୍ଖ ବୁଝେ ନା କଥା, ଏଇଟା ହେଉଛି ଦୁଃଖଦାୟକ କଥା। ବାସ୍ତବରେ ଯାହା କହନ୍ତି ମହାଦେବମାନେ କହନ୍ତି ପ୍ରକୃତରେ ଏଇମାନେ କୃପାର ପାତ୍ର, ଏମାନେ ପ୍ରକୃତରେ କୃପାର ପାତ୍ର, ଯେଉଁମାନେ ଏପରି ବିଭ୍ରାନ୍ତିକର ଅବସ୍ଥାରେ ଅଛନ୍ତି, ଏପରି ଫୁଲ୍ସ ପାରାଡାଇଜରେ ରହିକରି ନିଜ ଆନନ୍ଦରେ ଅଛନ୍ତି ବୋଲି ଭାବୁଛନ୍ତି କିନ୍ତୁ ପ୍ରକୃତପକ୍ଷେ ଆନନ୍ଦରେ ନାହାନ୍ତି, ସେମାନେ ପ୍ରକୃତରେ କୃପାର ପାତ୍ର। ଯାହା କହନ୍ତି ରମଣୀ ନୃତ୍ୟ ଦେଖିକିରି ଆନନ୍ଦ ପାଉଛି, ମତ୍ସ୍ୟ ମାଂସ ସେବନ କରିକିରି ଜୁହାକୁ ଆନନ୍ଦ ହଉଛି କେ, ଅଭିଜ ସ୍ତ୍ରୀ ସଙ୍ଗ କରି ଯୌନ କ୍ରିୟାରୁ ଆନନ୍ଦ ପାଉଛି କେ, ଏ ପ୍ରକାର ବ୍ୟାପୃତ ଅଛନ୍ତି ହାର ନିଦ୍ରା ଭୟ ମୈଥୁନରେ ସ୍ୱରୂପ ବିସ୍ମୃତ ହେଇକିରି ସେମାନେ ପ୍ରକୃତର କୃପା ପାତ୍ର, ଏମାନେ ପ୍ରକୃତର କୃପା। ସାଧୁ ବୈଷ୍ଣବ ଯେଉଁମାନେ ଆସନ୍ତି ସେମାନେ ଏମାନଙ୍କ ପ୍ରତି କୃପା ହେଇଛନ୍ତି, ପ୍ରକୃତରେ ଏଇମାନେ ହେଉଛନ୍ତି କୃପାର ପାତ୍ର। ଏମାନଙ୍କର କି ବିଭ୍ରାନ୍ତି, ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିଲୁ ଦୁଃଖ କହିବୁ କାହାରେ, ଏ କଥା ବୈଷ୍ଣବ ଆଚାର୍ଯ୍ୟ ମହାଜନ ଏ କଥା ଗାନ କରୁଛନ୍ତି, ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିଲୁ ଦୁଃଖ କହିବୁ କାହାରେ, ମାନବ ଜନ୍ମ ସୁଦୁର୍ଲଭ, ଦୁର୍ଲଭ ମାନୁଷ ଜନ୍ମ ବାରମ୍ବାର କୁହାଇଛି, ନୃଦୟ ମାଧ୍ୟମ ସୁଲଭ ସୁଦୁର୍ଲଭ ଲବ୍ଧ ସୁଦୁର୍ଲଭ ବହୁ ସମ୍ଭବନ୍ତେ ମାନୁଷ୍ୟ ମର୍ତ୍ତମ ନିତ୍ୟ ବାରମ୍ବାର କୁହାଇଛି, ମନୁଷ୍ୟ ଜନ୍ମ ସୁଦୁର୍ଲଭ, କାରଣ ଏଇ ଜନ୍ମରେ ପରମାର୍ଥ ଲାଭ ହେବ, ତୁମର ଅନ୍ୟ କୌଣସି ଜନ୍ମରେ ଲାଭ ହେବ ନା କୃଷ୍ଣ ଭକ୍ତି। ତେଣୁ କୃଷ୍ଣ ଭଜନ କରିବା ପାଇଁ ଏ ଜୀବନ ଭଜିବ ବୋଲିଆ ଆସେ ସଂସାର ଭିତରେ ଭୁଲିଆ ରହିଲେ ତୁମେ ଅବିଦ୍ୟାର, ଭଜନ କରିବା ପାଇଁ ଆସିଛ ବାପା ଏ ସଂସାରକୁ ନା, ଜନନୀ ଗର୍ଭରେ କୁଖିରେ ଯେତେବେଳେ ଥିଲ ସେତେବେଳେ ଭଗବାନଙ୍କୁ କଥା ଦେଇକି ଆସିଛ, ଜନନୀର ଗର୍ଭ କୁଖି ବଡ଼ ଯନ୍ତ୍ରଣାଦାୟକ ସ୍ଥାନ, ଜନ୍ମ ଯନ୍ତ୍ରଣା ବହୁ ଯନ୍ତ୍ରଣା ଆସିଛି, ବା ଜୀବ ଏକ ସଂକୀର୍ଣ୍ଣ ସ୍ଥାନରେ ଥାଏ, ମୁଣ୍ଡ ଗୋଡ଼ ଯାକି ଝୁକି ହେଇକି ଇପରି ଥାଏ, ଚଳପ୍ରଚଳ ହେବା କଷ୍ଟ, କୃମି ଗୁଡ଼ାକ ଅଛନ୍ତି ତାର କ'ଣ ଚମକୁ କାଟି କାଟି ଖାଇଯାଉଛନ୍ତି, ବହୁତ ଯନ୍ତ୍ରଣା ପାଉଛି, ଜନ୍ମ ଯନ୍ତ୍ରଣା ସେଥିପାଇଁ କୁହାଯାଇଛି। ଗର୍ଭ ମଧ୍ୟରେ ସ୍ତୁତି କରୁଛି, ତାର ଚେତନା ଅଛି, ସେଠି ଭଗବାନ ସ୍ତୁତି କରୁଛି, ହେ ଭଗବାନ ମୋତେ ଏ ଯନ୍ତ୍ରଣାରୁ ଉଦ୍ଧାର କର, ଏଥର ମୁଁ ଏଥର ଗଲେ ଆପଣଙ୍କର ଭଜନ କରିବି, ସ୍ତୁତି କରୁଛି, ସେ ଭଜିବ ବୋଲି ଆସେ ସଂସାର ଭିତରେ ଭୁଲିଆ ରହିଲେ ତୁମେ ଅବିଦ୍ୟାର ଘରେ, ଏ କଥା ଦେଇକି ଆସିଛ ଏଥର ଭଜନ କରିବ ବୋଲି, କିନ୍ତୁ ଜନ୍ମ ହେଲା କ୍ଷଣି ମାୟା କବଳିତ ହେଇଗଲା, ଭୁଲିଗଲା ସେ କଥା ଗୁଡ଼ାକ, କି ଯନ୍ତ୍ରଣା ପାଉଥିଲା ମାତୃକୁ କ୍ଷୀରେ ଭଗବାନଙ୍କୁ କ'ଣ କଥା ଦେଇଛି ସବ ଭୁଲିଗଲା। ହଁ ଯାହା କହନ୍ତି ସ୍ୱଜନର କଲେ ହାସିଆ କାଟିଲୁ, ଏଇ କଥା ভুলিয়া তোমারি সংসারে আসিয়া পে নানা বিধ ব্যথা
ভুলিয়া তোমারে
ମୁଁ ଇଣ୍ଡିଆନ୍ ସାର୍ ଦେୟା ଇନ୍ ଆମେରିକା ବହୁ ଇଣ୍ଡିଆନ୍ ଅଛନ୍ତି ସେଠି କୋଉଠି ଅଛନ୍ତି ଗଲ୍ଫ କଣ୍ଟ୍ରି ଯା ହଉ ବହୁତ ଅଫର୍ ଆସୁଛି ନା ଏତେ ପଇସା ମିଳିବ ହାଏ ବହୁତ ପଇସା ମିଳିବ ଚଲ 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 ସବୁ ଯାହା କହିଲେ ଅନ୍ୟାୟ ଅର୍ଥ ସଞ୍ଚୟ ଆସୁ ସମ୍ପଦ କି ଅନ୍ୟାୟ କରି କେତେ ଭୁଲି ନିଜସ୍ୱର ଭୁଲି କେତେ କଥା ଭୁଲି କେବଳ ଅର୍ଥ ସଞ୍ଚୟ ପାଇଁ କେବଳ ଏ ଯେଉଁ ଯେଉଁ ସୁଖ ପାଇବା ପାଇଁ ଯାହା କହନ୍ତି ମେଟେରିଆଲ ପ୍ଲାନ୍ ପ୍ରୋଜେକ୍ଟ କରିକିରି ଜଳସୁଖ ପାଇବା ପାଇଁ କଥା କ'ଣ ନ କହୁଛନ୍ତି ସେ କଥା ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ ଧନ ଉପାର୍ଜନ କରି ସ୍ୱଜନ ପାଳନ କରି ଏକ ମାନେ ଭୁଲି ତୁମର ଏ କଥା ହେଉଛି ଆମେ ଯାଇଛୁ ଦେଖିଛୁ ତୁ ବହୁ ଇଣ୍ଡିଆନ୍ ଅଛନ୍ତି ସେଠି ୱେଲ୍ ପ୍ଲେସ୍ଡ ଅନେକ ନାଗରିକ ହେଇଗଲେ ଆଉ କେତେ ନାଗରିକ ହେବାକୁ ଚାହୁଁଛନ୍ତି ରହିଛନ୍ତି ବହୁତ ପଇସା ରୋଜଗାର କରୁଛନ୍ତି ତେବେ ଏ ଯେଉଁ ଇସ୍କନ୍ ସେଣ୍ଟର ଆମର ହେଲା ଆମର ପରମାରାଧ୍ୟ ଗୁରୁ ମହାରାଜ ଖୋଲିଲେ ସେଗୁଡ଼ା କ'ଣ ଥିଲା ସେ କାରଣ ସେ ଇଣ୍ଡିଆନ୍ ଗୁଡ଼ା ବେଶୀ ଆସୁଛନ୍ତି ସେଣ୍ଟର ମୋଷ୍ଟଲି ଇଣ୍ଡିଆନ୍ ବେଶୀ ଆଉ ସେମାନେ ସବୁଠି କରୁଛନ୍ତି ବୈଦେଶିକ ଲୋକ ବେଶୀ ସପୋର୍ଟ ସେଣ୍ଟର ପାଇବ ନା ଜାଣିଛ ପ୍ରବୀନ ଜର୍ଜ କେସ୍ ହେଉଛି ହାଇକୋର୍ଟରେ କେସ୍ କରି କେତେ ଲକ୍ଷ ଟଙ୍କା ଇଏ କଲାଣି ବ୍ରେନ୍ ୱାସିଂ କରିଦେଲେ ଭଲ ଇ କାଣ୍ଡ ଆସିଲାଣି ସେଠି ଜର୍ଜ ମଧ୍ୟ ରାଜ ହେଇଗଲାଣି ଏସ୍ ଏସ୍ ବ୍ରେନ୍ ୱାସିଂ କରିଦେଉଛି ଏମାନେ କ'ଣ ହରେକୃଷ୍ଣ ମନ୍ତ୍ର ହେଉଛନ୍ତି ବ୍ରେନ୍ ୱାସିଂ କରିଦେଉଛନ୍ତି ବାବା ଏଇସବୁ ବାପ ମାଆଙ୍କୁ ଛାଡ଼ି ପଡ଼ିଯାଉଛନ୍ତି ବାପ ମାଆ ଗୁଡ଼ାକ ସକରେ ମରିଯାଉଛନ୍ତି ଦେନ୍ ଦିସ୍ ଇଜ୍ କମ୍ପେନ୍ସେସନ୍ ପ୍ୟୁରିଟି ଜଜ୍ ଦେଲାଣି ରାୟ ମେଟେରିଆଲ ଜଜ୍ ମେଟେରିଆଲ ଜଜ୍ମେଣ୍ଟ ଏଗୁଡ଼ା କଥା କିଏ ବୁଝୁଛି ବାପା ଏ ବହୁ କେସ୍ ହେଇଛି ଆମ ଗୁରୁ ମହାରାଜ ଯେତେବେଳେ ଥିଲେ ସେତେବେଳେ ବ୍ରେନ୍ ୱାସିଂ କେସ୍ ହେଇଛି ଗୁରୁ ମହାରାଜ ଜିତିଛନ୍ତି ସେ ନଦୀରେ ଆମ ପାଖରେ ଅଛି ଗୁରୁ ମହାରାଜ କହିଲେ ଆମର ବହି ନିଅ ସେ ଜଜ୍ଙ୍କୁ ଦେଉନା ଭାଗବତ ଦିଅ ଗୀତା ଦିଅ କ'ଣ ୟୁରିଡି କ'ଣ ବ୍ରେନ୍ ୱାସିଂ ଆମେ ଏଥିରେ କରୁଛୁ ବୁଝ ୟୁରିଡି ୱାଟ୍ ବ୍ରେନ୍ ୱାସିଂ ଆମେ ତ ପ୍ରକୃତ ତୁମର ସ୍ୱରୂପ ତତ୍ତ୍ୱର କଥା ଭାଇ କହୁଛେ କେଉଁଠି ପ୍ରକୃତିର ସୁଖ ଏ ଆନନ୍ଦ ପାଇବ ନା ତୁ ବ୍ରେନ୍ ୱାସିଂ କ'ଣ କରିବା ଦୁଇଟା ପାଠ ଗୁଡ଼ାକ ରହିଛି ତେଣୁ ଏଗୁଡ଼ାକ କାଣ୍ଡ ଚାଲିଛି ଆଉ ସେଠି ମଧ୍ୟ ସେମାନେ ଭଲ ରୋଜଗାର ବହୁ କରିବା ପାଇଁ ବହୁ ଇଣ୍ଡିଆନ୍ ସେଠି ରହିଛନ୍ତି ସେ କିନ୍ତୁ ଆନନ୍ଦ ତ ପାଉନାହାନ୍ତି ଏତେ ଧନ ରୋଜଗାର କଲ ଭେରି ଇଜ୍ ହାପିନେସ୍ ୱାଇ ଆର୍ ୟୁ ନଟ୍ ଗେଟିଂ ହାପିନେସ୍ ଚାଲୁଛନ୍ତି ମନ୍ଦିରରୁ ଇଏ କରୁଛନ୍ତି ମୁଁ ଦେଖିଛି ଇଂଲଣ୍ଡରେ ଗୋଟେ ଭାରତୀୟ ପରିବାର ତା ଘରକୁ ଆମେ ଯାଇଥିଲୁ ସେଠି ସେ କରିଥିଲା ଆୟୋଜନ କରିଥିଲା ଆମକୁ ଡାକିଥିଲା ସତ୍ସଙ୍ଗ ଆୟୋଜନ କରିଥିଲା ଭଜନ କୀର୍ତ୍ତନ କରି ସେ କଥା କହିଥିଲୁ ହିନ୍ଦୀରେ ସେ ଗୁଜୁରାତି ଲୋକ ସେ କହିଲେ ଆପଣ ହିନ୍ଦୀ ଜାଣୁ ନା ହିନ୍ଦୀ ଜାଣି ହିନ୍ଦୀରେ କହିଲେ ହିନ୍ଦୀରେ କହିଲେ ଆମେ ହିନ୍ଦୀରେ କହିଥିଲୁ ବୁଝ ବୁଝ ସେ କ'ଣ କରୁଛି ନା ଇଜ୍ ସେଲିଂ ବିକ୍ ଇଜ୍ ସେଲିଂ ବିକ୍ ଆଣ୍ଡ ଅର୍ଣ୍ଣିଂ ମନି ମୁଁ କହିଲି ଆରେ ବାପା ସେଲିଂ ବିକ୍ ଆଣ୍ଡ ଅର୍ଣ୍ଣିଂ ମନି ଷ୍ଟିଲ୍ ହି କ୍ୟାନ୍ ନଟ୍ ଗେଟ୍ ହାପିନେସ୍ ତା ସୁଖ ତ ପାଉନି କି ସେ ନାଇଁ ଆସୁଛି ଇସ୍କନ୍ସେଣ୍ଟରକୁ ଟିକେ ଇଏ କଥା ହେଉଛି ସେମିତି ଆମେରିକାରେ ନ୍ୟୁୟର୍କରେ ଦେଖିଲି ବହୁ ଇଣ୍ଡିଆନ୍ ଆସୁଛନ୍ତି ଫିଲାଡେଲଫିଆରେ ଦେଖିଲି ବହୁ ଇଣ୍ଡିଆନ୍ ଆସୁଛନ୍ତି ଜଣେ ଓଡ଼ିଆ ଲୋକ ଦେଖିଲି ଫୁଲନପୁରାର ଘର ତା ଦେଖିଲି ଜାଣିଲି ଓଡ଼ିଆ ମୋର ସେଥିରେ ଅସୁସ୍ଥତା ହେଇଯାଇଥିଲା ସେ ଇଣ୍ଡିଆନ୍ ଲୋକମାନେ ବହୁ ଫଳ ସପୁରି ବଡ଼ ବଡ଼ ବିରାଟ ବିରାଟ ବହୁତ ଫଳ ଆଣିକି ମୋତେ ଦେଇଛନ୍ତି ସେମାନେ ମୁଁ ଦେଖିଲି ଏଇମାନେ ସପୋର୍ଟ କରୁଛନ୍ତି ଆମର ଇଣ୍ଡିଆନ୍ ସେଣ୍ଟରକୁ ଅଲ୍ ଇଣ୍ଡିଆନ୍ ଏ ଯେଉଁ ଇସ୍କନ୍ ସେଣ୍ଟର ସେ ୱେଷ୍ଟର୍ଣ୍ଣ ସପୋର୍ଟ ଏତେ ନାହିଁ ଇଂଲଣ୍ଡରେ ସେ ଯେଉଁ ଆମର ଅଛି ସେଟା କି ପ୍ରଧାନ ସେଣ୍ଟର ନ ଇଂଲଣ୍ଡ ଲଣ୍ଡନରେ ଭକ୍ତି ବେଦାନ୍ତ ମ୍ୟାନ୍ ସେଠି ସେମାନେ ବହୁ ଇଣ୍ଡିଆନ୍ ଅଛନ୍ତି ସେମାନେ ସପୋର୍ଟ କରୁଛନ୍ତି ବ୍ରିଟିଶ ସରକାର ତାଙ୍କର ସେ ତ ଜାରି କରିଛନ୍ତି କ୍ଲୋଜ୍ ଡାଉନ୍ କରିଦେବା ପାଇଁ ସେଣ୍ଟରଟା ଇଏ ରହିଛି ବର୍ତ୍ତମାନ ଦୁଇ ବର୍ଷ ସମୟ ଦେଇଛନ୍ତି ତୁମେ ଅନ୍ୟତ୍ର କୁଆଡ଼େ ଯିବ ଯଦି ଯାଅ ନହେଲେ ଦୁଇ ବର୍ଷ ସମୟ ଦିଆ କ୍ଲୋଜ୍ ଡାଉନ୍ ସେଣ୍ଟର ଇ ଭକ୍ତି ବିଧାନ ମ୍ୟାନର ଅବସ୍ଥା କିନ୍ତୁ ଇଣ୍ଡିଆନ୍ସ ମାନେ ସପୋର୍ଟ କରୁଛନ୍ତି ମସ୍କର ତ ଥିଲା ଏବେ ମସ୍କ ସରକାର ରୁଷିଆ ସରକାର ଆଲାଉ କଲାଣି କିନ୍ତୁ ସେତେବେଳେ ଭୟଙ୍କର ବନ୍ଦ ହେଇ ଜେଲ୍ ଫେଲ୍ ପୁରେଇ କରି କେତେ କଣ କାଠ କଲେ କଥା କହିଥିଲେ ଏସବୁ କାଠ ଅଛି ବୁଝିପାରୁନା ଯେ ସେମାନେ ଏସବୁ ଏତେ ଧନ ରୋଜଗାର କରିବା ପାଇଁ ଏତେ ଦେଶକୁ ଯାଇ ଏତେ କଥା କରି ଏବେ ଦେଖ ହାପିନେସ୍ ଧନଟା ତ ଦେବ ନାହିଁ ଆମେ ତ ଆପଣଙ୍କୁ ବି ସଦାନନ୍ଦ ମହା କଲେ ହରିଷ୍ଣ ଏକ ତତ୍ତ୍ୱ ବିଦିଶିବ ସୁରେଶ ହରିପର ତତ୍ତ୍ୱ ଝସାଣ ଜୀବ କୟର୍ଷିତ ହରିଙ୍କର ପରିବେଶ ଚାହୁଁଛି ସେ ତେଣୁ ସେ ଧାଇଁ ଆସୁଛନ୍ତି ଠିକ ଅଲ୍ ଇଣ୍ଡିଆନ୍ ସପୋର୍ଟସ୍ ସେ ଦେଶରେ ୱେଷ୍ଟର୍ଣ୍ଣ ସପୋର୍ଟସ୍ ନାହିଁ ସେମାନେ କେସ୍ କରୁଛନ୍ତି ସେମାନେ ଚାହୁଁଛନ୍ତି ଇଣ୍ଡିଆନ୍ ସନ୍ନ୍ୟାସୀ ଟିକେ ଆସନ୍ତୁ ଦେ ୱାଣ୍ଟ ଇଟ୍ ବୁଝିପାରିବେ ଦେ ଲାଇକ୍ ଇଟ୍ ଇଣ୍ଡିଆନ୍ ସନ୍ନ୍ୟାସୀ ଆସନ୍ତୁ ଏ ଧର ଯିବି ଶିବଡ଼ିରେ ସେ ନ୍ୟୁୟର୍କ ପ୍ରେସିଡେଣ୍ଟ ସେ କହିଲେ ଭକ୍ତିଚାରୁ ସ୍ୱାମୀ ଟିକେ ଆସନ୍ତୁ ନ୍ୟୁୟର୍କରେ ଯିବି ସେ ହୁଅନ୍ତୁ ବିକଜ୍ ଦେ ଲାଇକ୍ ଇଣ୍ଡିଆନ୍ ସନ୍ନ୍ୟାସୀ ବୁଝିପାରିବେ ଦେ ଡୋଣ୍ଟ ଲାଇକ୍ ଇଏ ଡାକରା ହେଉଛି ଆମକୁ ଡାକରା ହେଲା ଆମେ ଆମେ ତ ଅବସ୍ଥାରେ ପଡ଼ିଛୁ ଆମେ ତ ଯାଇପାରୁନୁ କେବେ ଯଦି କୃଷ୍ଣ କୃପା କରିବା ଆମେ ଯିବା ଯିବାକୁ ଇଚ୍ଛା ହେଇପାରୁଛୁ ଆମେ କି କରିଛୁ ଇଏ ଅବସ୍ଥା ହେଉଛି ୱାଇ କାରଣ ପ୍ରକୃତ ଆତ୍ମା ଏଇଟା ହେଉଛି ହରିଙ୍କର ପରିବେଶ ଯେତେ ଯାହା ପାଇଲେ କେଉଁ ଆନନ୍ଦ ମିଳୁଛି ନୋ ହାପିନେସ୍ ଆଟ୍ ଅଲ୍ ଏଇଟା ତାର କଥା ସେଥିପାଇଁ ଇଏ କଥା ଦିଆଯାଇଛି ଗର୍ଭରେ ଥିଲାବେଳେ ସେଇ ପ୍ରକାର ପ୍ରାର୍ଥନା କରିଛି କଥା ଦେଇକି ଆସିଛି କଥା ସବୁ ଭୁଲିଗଲେ ତେଣୁ ରମଣୀ ନୃତ୍ୟ ଦର୍ଶନ କରି ଯେଉଁମାନଙ୍କର ଆନନ୍ଦ ହୃଦୟ ହୁଏ ମାଁଙ୍କ ଦ୍ରବ୍ୟ ସେବନ ଦ୍ୱାରା ଯେଉଁମାନଙ୍କର ଇନ୍ଦ୍ରତ୍ୱ ଭୋଗ କଳ୍ପନା କରନ୍ତି ଜୀବନ ସଂରକ୍ଷଣ ଦ୍ୱାରା ଯେଉଁମାନେ ଜୁହାତୃପ୍ତି କରନ୍ତି ଦ୍ୱେଷ ହିଂସାର ପରିଚାଳନା ଦ୍ୱାରା ଯେଉଁମାନଙ୍କର ସୁଖବୋଧ ହୁଏ ସେମାନେ ଯଥାର୍ଥ କୃପାର ପାତ୍ର ହେ ଭାଗବତ ଅନୁଗଣ ଆପଣମାନେ ସେମାନଙ୍କର ପିତା ମାତା ଓ ବନ୍ଧୁ ଆପଣମାନେ ଯଦି କଳହ ଭୟରେ ସ୍ୱେଚ୍ଛାଚାରିତା ଅବଲମ୍ବନ କରି ସେମାନଙ୍କୁ ପରିତ୍ୟାଗ କରିବେ ତାହେଲେ ଆଉ କେଉଁମାନେ ସେମାନଙ୍କୁ ଉଦ୍ଧାର କରିବେ ସେମାନେ ମତ ହୋଇ ବିଷ ପଙ୍କରେ ଲୁଣ୍ଠିତ ହୋଇଛନ୍ତି ଆପଣମାନେ ସେମାନଙ୍କୁ ଅଭୟ ପ୍ରଦାନ କରନ୍ତି ଏ କଥା ବାହାରୁଛି ତେଣୁ ଦୁର୍ଭାଗା ପୁରୁଷମାନଙ୍କର ମଙ୍ଗଳ ସାଧନାର୍ଥେ ସାଧୁଗଣ ଏଠି ବିଚରଣ କରୁଛନ୍ତି ଧନ୍ୟତି ଜନା କୃଷ୍ଣ ବିମୁଖା ଧନ୍ୟନ୍ତି ଜନାର୍ଦ୍ଦନସ୍ୟ ଭବ୍ୟାନି ଭୂତାନି ଜନାର୍ଦ୍ଦନସ୍ୟ ଜନାର୍ଦ୍ଦନଙ୍କର କୃପାପାତ୍ର ସେ ସାଧୁଗଣ ଏ ଭୌତିକ ଜଗତରେ ଆସି ବିଚରଣ କରୁଛନ୍ତି ଏଇଥିପାଇଁ ଏଇଥିପାଇଁ ମଙ୍ଗଳ ସାଧନାର୍ଥେ ଏ ଭ୍ରାନ୍ତ ଜୀବମାନଙ୍କର ମଙ୍ଗଳ ସାଧନାର୍ଥେ ସାଧୁଗଣ ଏଠି ଆସି ବିଚରଣ କରୁଛନ୍ତି ଇନ୍ଦ୍ର ପ୍ରତିଭା କାମ ଭୋଗ ବା ଧର୍ମାର୍ଜନ ଏ ବୈଷ୍ଣବ ଜୀବନର ଉଦ୍ଦେଶ୍ୟ ନୁହେଁ ଏ ତତ୍ତ୍ୱଜ୍ଞାନ ଉପଦେଶ ଦେବା ଏ ହେଲା ପ୍ରକୃତ ଦୟା ଏ ହେଉଛି ଜୀବେ ଦୟା ଜୀବକୁ ଅଭୟ ପ୍ରଦାନ କରାହେଉଛି ଏଇଟା ଦିଆଯାଉଛି ତେଣୁ ସାଧୁଗଣ ଏ ପ୍ରକାର କରୁଛନ୍ତି ସେ ବୈଷ୍ଣବ ସାଧୁ ଯେ ଆଦର ରୁଚି କରୁଛନ୍ତି କଥା କିଛି କହୁନାହାନ୍ତି ପୂର୍ବରୁ କଥା କୁହାଇଛି କାରଣ କାହାର ବିଶ୍ୱାସ ଅଛି କେତେଜଣ ବିଶ୍ୱାସ କରିବେ ଯାହାର ଯଦି ବିଶ୍ୱାସ ନାହିଁ ଶ୍ରଦ୍ଧାହୀନ ଜଣେ ଉପଦେଶ ଦେବ ନା ଇଏ ନାନା ପରାଧ ଅଛି ଆମେ ଯେ ଶ୍ରଦ୍ଧାଳୁ ବ୍ୟକ୍ତି ଶ୍ରଦ୍ଧାଳୁ ବ୍ୟକ୍ତି ପ୍ରହ୍ଲାଦ ମହାରାଜ ତେଣୁ ସେ ତାଙ୍କ କଥା କହୁନି ଅନ୍ୟମାନଙ୍କ କଥା କହୁନା ନାଦମୁନିଙ୍କର କଥା ଅଛି ମୃଗାରି ବ୍ୟାଧରେ କହିଛନ୍ତି ଯେ କି ସ୍ୱର ମାରିକିରି ଦରମରା କରିକି ଛଟପଟ କରୁଥିଲା ଜୀବମାନଙ୍କୁ ଯେତେ କ୍ଲେସ୍ ପାଉଥିଲେ ନାଦମୁନି କହିଲେ ମାରିଦେଉଛୁ ଯଦି ସମ୍ପୂର୍ଣ୍ଣ ମାରିଦେ ଦରମରା କରୁଛୁ କାହିଁକି ଆନନ୍ଦ କରୁଛୁ କି ଆନନ୍ଦ କରୁଛୁ ଆନନ୍ଦ କରୁଛି ତୋର ଏଇ କେତେ ଅବସ୍ଥା ଯେ ହବ କେତେ ଲକ୍ଷ ଜନ୍ମ ପଶୁ ଦେହରେ ଯେତେ ଲୋମ ସେତିକି ସେତିକି ଜନ୍ମ ତ ଏ ପ୍ରକାର ଯେ ହବ ଏଇଟା ଜାଣିନୁ ନା ତାର ଚୈତନ୍ୟ ହେଲା କ'ଣ କହନ୍ତୁ ମୁଁ ଏ ପାପ କଲେଣି ବୋଉ କିପରି ଉଦ୍ଧାର ପାଇଁ ଉଦ୍ଧାର ଉପାୟ ଅଛି ତୁମେ ଯଦି ଆମ କଥାରେ ବିଶ୍ୱାସ କରିବ ସିନା ଆମେ କହିବା ନହେଲେ କହିବା କାହିଁକି ମୁଁ କେବଳ ଗୋଟେ କଥା କହିବା ସେ ମାରିଦେଉ ସେ ପୁରା ମାରିଦିଅ ଯନ୍ତ୍ରଣା ଦେବ ନା 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 ଆପଣ ଯାହା କହିଲେ ମାରିବେ ମୁଁ ବିଶ୍ୱାସ ତାହେଲେ କହିଲେ କାରଣ ସେ ସାଧୁ ଏ ସାଧୁ ସେଇ କଥା କହୁଛନ୍ତି ମୁଁ କଥା କହୁନି କାରଣ କେତେଜଣଙ୍କ ବିଶ୍ୱାସ ଅଛି ଆପଣ ସାଧୁ ଲୋକ ଆସିଛନ୍ତି ପ୍ରହ୍ଲାଦ ମହାରାଜ ଆପଣ ପଚାରୁଛନ୍ତି ଆପଣଙ୍କ ବିଶ୍ୱାସ ଅଛି ମୁଁ କଥା କହୁଛି ଇଏ ହେଲା ବଡ଼ ଜିନିଷ ଶ୍ରଦ୍ଧା ନାହିଁ ତ କଥା କୁହାଯିବ ନା ଶ୍ରଦ୍ଧା ଶ୍ରଦ୍ଧାଳୁ ବ୍ୟକ୍ତି ଯେ ଶ୍ରଦ୍ଧାବାନ ଜନେ କର ନାମ ଉପଦେଶ ପାଇଁ ମହାପ୍ରଭୁଙ୍କର ଏଇ ଆଦେଶ ଅଛି ଶ୍ରଦ୍ଧାବାନ ଜନେ କର ନାମ ଉପଦେଶ ଯେ ଶ୍ରଦ୍ଧାବାନ ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ କୃଷ୍ଣ ଭକ୍ତି କହିଲେ ସର୍ବକର୍ମ ଉଦ୍ଧ ଶ୍ରଦ୍ଧା କହିଲେ ଦୃଢ଼ ବିଶ୍ୱାସ ସାଧୁ ଶାସ୍ତ୍ର ଗୁରୁବାକ୍ୟରେ ଦୃଢ଼ ବିଶ୍ୱାସ ଯାହାର ଅଛି ସେ ହେଉଛି ଶ୍ରଦ୍ଧାବାନ ନାମ ଗୀତାରେ ସେ ଶ୍ରଦ୍ଧା କଥା ବହୁ କଥା କହିଛନ୍ତି ଭଗବାନ ସଦ୍ଧାନ ପୁରୁଷ ମଙ୍ଗାପ୍ରାପ୍ତ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନ, ଯାହାଙ୍କ ଶ୍ରଦ୍ଧା ନାହିଁ ମୃତ୍ୟୁ ସଂସାର ବର୍ତ୍ତମାନ ବାରମ୍ବାର ଫେରିବେ। ଶ୍ରଦ୍ଧାବାନ ଲଭତେ ଜ୍ଞାନ ତତ୍ପର ସଙ୍କେନ୍ଦ୍ରିୟ ଜ୍ଞାନ ଲବ୍ଧ ପରମଶ ଆଚରଣ ଦିଅଛନ୍ତି। ଶ୍ରଦ୍ଧା ଲଭି ଯିବ କରେ ସଦ୍ଗୁରୁ ବିଚାର, ଶ୍ରଦ୍ଧା ଆଦୌ ଶ୍ରଦ୍ଧା ଫାଷ୍ଟ ରିକ୍ୱାୟାର୍ଡ ହେଲା ଶ୍ରଦ୍ଧା, ଦୃଢ଼ ବିଶ୍ୱାସ ସାଧୁ ଶାସ୍ତ୍ର ଗୁରୁ ବାକ୍ୟରେ ଲୋକଙ୍କୁ ସ୍ୱାମୀ ପ୍ରଥମ କଲେ ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ ସବର୍ତ୍ତନ କ୍ରିୟା ପରିବର୍ତ୍ତନ କେମିତି କ୍ରମନିର୍ଣ୍ଣୟ ଦେଇଦେଇଗଲେ। ପ୍ରଥମ ହେଲା ଶ୍ରଦ୍ଧା, ଦୃଢ଼ ବିଶ୍ୱାସ ସେଇଟା ଜାତ ହ ଏଇ ସାଧୁ ସଂଘ କଲେ ସାଧୁ ମୁଖରୁ ଏଇ କଥା ଶୁଣିଲେ ଯିଏ ଅଜ୍ଞାତ ସ୍ୱୀକୃତି ଲାଭ କରିଛନ୍ତି ଭାଗ୍ୟବାନ ଜୀବ ତାଙ୍କର ଶ୍ରଦ୍ଧା ଉଦୟ ହୁଏ। ଆଉ ସାଧୁର କୃପା ସାଧୁ ପ୍ରଥମେ ଶ୍ରଦ୍ଧା ଜାଗ୍ରତ କରିବେ। ଶ୍ରଦ୍ଧା ଜାଗ୍ରତ କରିବାର ବଡ଼ ଉପାୟ ହେଉଛି ଉଚ୍ଚ ସଂକୀର୍ତ୍ତନ କରି ଶ୍ରଦ୍ଧାର ପ୍ରଦା ଆଗ ଉଚ୍ଚ ସଂକୀର୍ତ୍ତନ କର। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ଉଚ୍ଚ ସଂକୀର୍ତ୍ତନ କର, ମାଇକ୍ ଲଗେଇ ସଂକୀର୍ତ୍ତନ କର, କାନରେ ବାଜୁ ଟ୍ରାନ୍ସେଣ୍ଡେଣ୍ଟାଲ ସାଉଣ୍ଡ ଭାଇବ୍ରେସନ ଦିବ୍ୟ ଧ୍ୱନି ତରଙ୍ଗ, ତାହେଲେ ହୃଦୟ ବିଶୁଦ୍ଧ ଶ୍ରଦ୍ଧା କ୍ରମଶଃ ଜାଗ୍ରତ। ଆମ ଗୁରୁ ମହାରାଜ ପାଶ୍ଚାତ୍ୟ ଜଗତକୁ ଗଲେ ଗୋଟେ ଗ୍ରସ୍ ମେଟେରିଆଲିଷ୍ଟ ବଡ଼ ଯାହା କହନ୍ତି କ'ଣ ସେ ଡ୍ରଗ୍ସ ଖାଇ ହିପି ସାଲଚରେ ପାଗଳ ହେଇକିରି ଲଙ୍ଗଳା ହେଇକି ଯୁବକ ଯୁବତୀ ଗୁଡ଼ା ରାସ୍ତା କରେ ଗୋଡ଼ ଗୋଡ଼ଉଥିଲେ। ହିରୋଇନ୍ କ'ଣ କହୁଛି ହିରୋଇନ୍ ମାରି ଭେରି ହାଇ ପାୱାର ଡ୍ରଗ୍ସ, କାରଣ ଏତେ ଦୂର ଇଏ ହେଉଛି ଭୌତିକ ଦୁଃଖ ଗୁଡ଼ା ସହିବା କଷ୍ଟ ହେଉଛନ୍ତି। ଡ୍ରଗ୍ସ ଖାଇକିରି କ'ଣ ଭୁଲିଯିବାକୁ ଇଟା ସେ ଲାଷ୍ଟ ବି କୋର୍ସ ହେଉଥିଲେ। ଆମ ଗୁରୁ ମହାରାଜ ଗଲେ ସେ ଆଗ ଫଳରେ କର୍ତ୍ତାର ନେଇଥିଲେ, ପାର୍କକୁ ଯାଆନ୍ତି ଯେଉଁଠି ଏଗୁଡ଼ାକ ଯେଉଁ ହିପି ଗୁଡ଼ାକ ଗଡ଼ଗଡ଼ଉଥାନ୍ତି, ଆଉ ସେଠି ହରେକୃଷ୍ଣ କୀର୍ତ୍ତନ କରନ୍ତି ଉଚ୍ଚ ସ୍ୱର ପ୍ରଥମେ ଉଚ୍ଚ କୀର୍ତ୍ତନ କରନ୍ତି ବାଛ ଗୁଡ଼ା ସବୁ ଆସନ୍ତି। ପ୍ରସାଦ କିଛି କୃଷ୍ଣ ପ୍ରସାଦ ସ୍ୱାସ୍ଥ୍ୟ ରୋହନ କରିଥାନ୍ତି, ଭଗବାନ ଅର୍ପଣ କରିଥାନ୍ତି, କି ସାଙ୍ଗ ନେଇଥାନ୍ତି ଚଖାନ୍ତି ହଉ ସୁନ୍ଦର। ଏଇଟା କେତେ ଅମେଧ୍ୟ ଗ୍ରାସ କରୁଛନ୍ତି ନା ଇଟା ପାଟିରେ ବାଜେ କେତେ ସୁନ୍ଦର ଅଧିକାଂଶକୁ ପଚାର ସେ କହିବେ ପ୍ରସାଦ ଲୋଭରେ ଆମେ ଆସିଛୁ, ପ୍ରସାଦ ଲୋଭରେ ଆସିଛୁ, ପ୍ରସାଦର ଆକର୍ଷଣ କୃଷ୍ଣ ସବୁ ଆକର୍ଷଣୀୟ ପ୍ରସାଦ ଆକର୍ଷଣ ଅଧିକାଂଶ କହିବେ ପ୍ରସାଦ ଲୋଭରେ ଆସ ଯାଇ ହେଉ ଯେଉଁ ଭାବରେ ଆସ କୃଷ୍ଣ ଘରକୁ ଆସ ଏମିତି କରିକି ସେ କରିଛନ୍ତି। ଇଟା ହେଉଛି ସାଧୁର କାଁ ତାଙ୍କ ଶ୍ରଦ୍ଧା ସଞ୍ଚାର ଶ୍ରଦ୍ଧା ହେଲେ ତତ୍ପର ଦିଆଯିବ ନ ଦିଆଯିବ ନା ନାମ ଅପରାଧ ଅଛି। ତେଣୁ ଇ ସାଧୁ କାମ ସାଧୁ ହେଇଥିବେ ଏଇ କଥା କରୁଛି, ପୃଥିବୀର ଚାରିଆଡ଼େ ଯାଉଛି ଉଚ୍ଚ ସଂକୀର୍ତ୍ତନ କରୁଛି, ସେମାନଙ୍କ ଭିତରେ ଶ୍ରଦ୍ଧା ସଞ୍ଚାର କରୁଛି। ଏ ହେଉଛି ଜୀବ ଦୟା ପ୍ରକୃତ ପକ୍ଷେ ଏ ବିଭ୍ରାନ୍ତ ମାନ ଜୀବ ଏ ତତ୍ତ୍ୱ ଜ୍ଞାନ ଦେଇକରି ତୁମେ କିଏ ସ୍ୱରୂପଟା କି କ'ଣ ତୁମ ଜୀବନ ଲକ୍ଷ୍ୟ ଆନନ୍ଦ କାହିଁକି ପାଉନା ତୁମେ ଏତେ କଥା କରିଛ ପ୍ରକୃତ ଆନନ୍ଦ କେଉଁଠି ଅଛି ତାଇ କଥା ଏ ହେଉଛି ଉପକାର, ଏ ହେଉଛି ପ୍ରକୃତ ପରୋପକାର। ବ୍ରହ୍ମାଣ୍ଡ ଭୂମିତେ କ'ଣ ଭାଗ୍ୟବାନ ଜୀବ ତୁ କୃଷ୍ଣ ବାର ପା ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା ଯାହାର ଜନ୍ମ ସାର୍ଥ କରିକର ପରୋପକାର ମହାପ୍ରଭୁ ଏଥିପାଇଁ କହିଲେ ଭାରତୀୟ ଉପରେ ଦାୟିତ୍ୱ ନେଇଛନ୍ତି, ଭାରତରେ ମାନବ ଜନ୍ମ ହେଇଛି ତାର ବହୁତ ସ୍ୱୀକୃତି ଅଛି, ତେଣୁ ସେ ତତ୍ତ୍ୱ ଜ୍ଞାନ ଆହରଣ କରିବା ଜନ୍ମ ସାର୍ଥ କରୁ। ତାପରେ ଯେଉଁଗୁଡ଼ାକ ଏହି ପ୍ରକାର ରହିଛନ୍ତି ଏ ତତ୍ତ୍ୱ ଜ୍ଞାନ ଲାଭ ନ କରିଛନ୍ତି ବିଭ୍ରାନ୍ତି ସେମାନଙ୍କ ଭିତରେ ଏ ତତ୍ତ୍ୱ ଇଏ ପ୍ରବେଶ କରନ୍ତି ପରୋପକାର ଏହି ପରୋପକାର। ହରି ବୋଲ ହରି ବୋଲ ହରି ବୋଲ ଭାଇ ରେ ହରି ବୋଲ ହରି ବୋଲ ହରି ହରି ନୋନି ଅଛେ ଗୌର ନିତାଇ ରେ ହରି ନୋନି ଅଛେ ଗୌର ହରି ନୋନି ଅଛେ ଗୌର ନିତାଇ ରେ ହରି ନୋନି ଅଛେ ଗୌର ଦୁଃଖ ଦେଖେ ରେ ଦୁଃଖ ଦେଖେ ରେ ମୋରେ ଦୁଃଖ ଦେଖେ ରେ ମୋରେ ଦୁଃଖ ଠାକୁର ମହାଜନ ଏଇ କଥା କହିଛନ୍ତି, ହରିନାମ ବିନା ଜୀବେର ଅନ୍ୟ ଧନ ନାହିଁ, ହରିନାମି ଶୁଦ୍ଧ ହେଲ ଜଗାଇ ମାଧାଇ, ମିଛି ମାୟାବଦ୍ଧ ହୋଇ ଜୀବନ କଟାଇ, ଆମି ଆମର ବରରେ ଆଶା ବସେ ଘୁରେ ଘୁରେ ଆର କଥା ଯାହାବରେ କୁଆଡେ ଯିବ, ଆଉ କୋଉ ଯାଏ ଯିବ ତୁମେ, ଆଶାର ଶେଷ ନାହିଁ, ଅନଲିମିଟେଡ୍ ଡିଜାୟାର ଅଛି। ହରି ବୋଲେ ଦେହ ଭାଇ ଆଶାର ମୁଖେ ଛାଇ, ନିରାଶତ ସୁଖରେ ଯାହା କହନ୍ତି ଡାଇଂ ଇନ୍ ଗ୍ରିମ୍ ମେନ୍, କେତେ କରି ଶେଷରେ ନିରାଶରେ ମରିଯାଉଛି। ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଇରେ ନିରାଶତ ସୁଖ। ତେଣୁ ସାଧୁ ଶାସ୍ତ୍ର ଗୁରୁ ମହାଜନ ସମସ୍ତେ ଗୋଟିଏ କଥା କହୁଛନ୍ତି, ସେ ସାଧୁ ବ୍ରାହ୍ମଣ ସାଧୁ ବର୍ତ୍ତମାନ ସେଇ କଥା ଏଠି କହୁଛନ୍ତି। ସେଥିପାଇଁ ଜୀବ ଯେ ନିତ୍ୟ କୃଷ୍ଣ ଦାସ, ଏଇ କୃଷ୍ଣ ଦାସ ତ ପରିତ୍ୟାଗ କରି ସୈତାନ ଅର୍ଥାତ୍ ମାୟା ହସ୍ତରେ ପତିତ ହେଇ ବ୍ରହ୍ମାଣ୍ଡରେ ସେ ଦୁଃଖ ପାଉଛି, ଏହା କୋରାଣରେ ମଧ୍ୟ ସ୍ୱୀକୃତ ହେଇଛି। କିନ୍ତୁ ନାସ୍ତିକ ନିକ୍ଲିଷ୍ଟିକ୍ ଫିଲୋସଫର ଏମାନେ ସବୁ ପ୍ରଶ୍ନ କରନ୍ତି ଯେ ଜୀବ କାହିଁକି ଈଶ୍ୱରଙ୍କ ଦାସ ତ ଭୁଲିଗଲା, ପରମେଶ୍ୱର କେଉଁଥିପାଇଁ ତାଙ୍କୁ ଏପରି ବିସ୍ମୃତ ହେବାର କ୍ଷମତା ଦେଲେ। ଏ ବିଷୟ ତ ବିଚାର କରିବାକୁ ପ୍ରବୃତ୍ତ ହେଲେ ପ୍ରଥମେ ଏହା ଜାଣି ରଖିବାକୁ ହବ ସମସ୍ତ ଜ୍ଞାନର ଆକାର ଯେ ସ୍ୱତଃସିଦ୍ଧ ଆତ୍ମପ୍ରତ୍ୟୟ ତାହା କେବେ ହେଲେ ସମାଧି ବ୍ୟତୀତ ବିବେଚିତ ହେଇପାରେ ନା। ଅତେବ ଆପଣମାନେ ସମାଧି ଜଗତ ଦ୍ୱାରା ଆତ୍ମାର ଅନ୍ତଃପୁରରେ ପ୍ରବେଶ କରନ୍ତୁ, ଭକ୍ତିବିନୋଦ ଠାକୁର କହୁଛନ୍ତି। ସେଠାରେ ବିଶୁଦ୍ଧ ସତ୍ୟମୟ ଆତ୍ମା ଶୁଦ୍ଧ ସତ୍ୟରେ ସେ କହିଲେ, ସେଠି ଶଙ୍କର୍ଷଣ କହୁଛନ୍ତି ଶ୍ରବଣ କର, ପରମେଶ୍ୱର ସର୍ବମଙ୍ଗଳମୟ ସେ ଜୀବର ଅନନ୍ତ ଉନ୍ନତି କଳ୍ପନା କରି ଜୀବର ସ୍ୱଭାବକୁ ସୁଅ ଦାସତ୍ୱରେ ପରିଣତ କଲେ। କୃଷ୍ଣ ଦାସତ୍ୱ ହିଁ ଜୀବର ସ୍ୱଭାବ ହେଲା, ଦାସତ୍ୱ ସୁଖେ ଜୀବ ପରମାନନ୍ଦରେ କାଳଯାପନ କରିବାକୁ ଲାଗିଲେ। କିନ୍ତୁ ଜୀବର ଯେଉଁ ଅଗତ୍ୟ ଦାସତ୍ୱ ସେଥିରେ ଜୀବର କୌଣସି ବିଶେଷ ଗୌରବ ନଥିବା ହେତୁ ଅଧିକତର ଉନ୍ନତିର ଅଧିକାରୀ ହେଇପାରେ ନା। ପରମ କରୁଣାମୟ ଜଗଦେଶ୍ୱର ଜୀବକୁ ସ୍ୱାଧୀନତା ରୂପକୁ ଏକ ଅପୂର୍ବ ରତ୍ନ ଦାନ କରିଛନ୍ତି। ଏହି ସ୍ୱାଧୀନତାର ସଦ୍ବ୍ୟବହାର କଲେ ଯେଉଁ ଜୀବଗଣ ଈଶ୍ୱର ସେବାରେ ଅଧିକରେ ଅଧିକତର ଭକ୍ତି କଲେ ସେମାନେ ଉନ୍ନତ ଅବସ୍ଥାର ଅଧିକାରୀ ହେଲେ। କିନ୍ତୁ ଯେଉଁମାନେ ସ୍ୱାଧୀନତାର ଅପବ୍ୟବହାର କରି ଭୋଗ ବାସନା କରି ଦାସତ୍ୱ ପରିତ୍ୟାଗ କଲେ ସେମାନେ ମାୟା କର୍ତ୍ତୃକୁ ଆକର୍ଷିତ ହୋଇ ମାୟା ସେବା ରତ ହୋଇ କେବେ କେବେ ଦୁଃଖ ପୁଣି କେବେ କେବେ ସୁଖ ଭୋଗ କରିବା ନିମିତ୍ତ ଭୋଗ ଆୟତନ ପ୍ରାକୃତ ଦେହରେ ପ୍ରାକୃତ ଜଗତରେ ପ୍ରବେଶ କଲେ। ଏ ହେଉଛି କଥା। ସେଥିପାଇଁ ହେ ଭାଗବତ ମହୋଦୟ ଗଣ, ବିବେଚନା କରି ଦେଖନ୍ତୁ ଯେ ଜୀବର କ୍ଲେଶର କାରଣ ଜୀବ ବ୍ୟତୀତ ଆଉ କେହି ନୁହେଁ। ପରମେଶ୍ୱର ଆମମାନଙ୍କ ପ୍ରତି ଅପାର କରୁଣା ପ୍ରକାଶ କରି ଆମମାନଙ୍କୁ ଉଦ୍ଧାର କରିବା ନିମିତ୍ତ ପ୍ରାକୃତ ଜଗତରେ ଆବିର୍ଭୂତ ହେଇ ବ୍ରଜଲୀଳା ପ୍ରକାଶ କରିଛନ୍ତି। ଆହା, ତାଙ୍କର କରୁଣାର ସୀମା ନାହିଁ। ଏହି ଅପ୍ରାକୃତ ବ୍ରଜଲୀଳାର ଯେ ଗଭୀର ତତ୍ତ୍ୱ ତାହା ସ୍ପଷ୍ଟ ହୃଦୟଙ୍ଗମ ହେଲେ ଆଉ ଜୀବର ଦୁଃଖ କୋଉଠି। ସଂସାର ମଧ୍ୟରେ ଯେଉଁ ସମସ୍ତ କର୍ମକାଣ୍ଡ ଆର୍ଯ୍ୟ ଧର୍ମ ବୋଲି ବେଦ ସକଳ ବ୍ୟାଖ୍ୟା କରନ୍ତି ସେଥିରେ ଜୀବର ଯଥାର୍ଥ କି ମଙ୍ଗଳ ହେଇପାରେ। ଏ ସୁଖାୟ କର୍ମାଣି କରୋତି ଲୋକ ନୈତ ସୁଖଂ ଅନ୍ୟତ୍ ଉପରମାଂ ବା ବିନ୍ଦିତ ଭୂୟ ସ୍ତତୈବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବିଦେନ୍ନ। ବିଦୁର ମୈତ୍ରୀ ସମ୍ବାଦରେ ମୈତ୍ର ମୁନିକୁ ବିଦୁର ଏ କଥା ପଚାରୁଛନ୍ତି, ହେ ମୁନେ ଲୋକମାନେ ଜଳସୁଖ ନିମିତ୍ତ କର୍ମ କରନ୍ତି କିନ୍ତୁ ତଦ୍ୱାରା ଜଳସୁଖ ଅଥବା ଦୁଃଖର ଅତ୍ୟନ୍ତ ନିବୃତ୍ତି ହୁଏ ନା, ପରନ୍ତୁ ସେ ସବୁରୁ ପୁନର୍ବାର ଦୁଃଖ ଲାଭ ହେଇଯାଇଥାଏ। ଆପଣ ସର୍ବଜ୍ଞ, ତେବେ ସଂସାରରେ ଆମ ପରି ଲୋକ ପକ୍ଷରେ ଯାହା କର୍ତ୍ତବ୍ୟ ତାହା କୁହନ୍ତୁ। ତେଣୁ ଇଏ ଜିଜ୍ଞାସା କରାଯାଉଛି, ସାଧୁ ଶାସ୍ତ୍ର ଗୁରୁ ମୁଖରେ ତାହାର ଉତ୍ତର ଦିଆଯାଉଛି। ତେଣୁ ଆକୁ ଆମେ ଯଦି ଗ୍ରହଣ ନ କରିବା ତାହେଲେ କି ହବ। ଏ ହେଉଛି ସେଥିପାଇଁ ଏ ବ୍ରାହ୍ମଣ ସାଧୁ ବର୍ତ୍ତମାନ ଏ କଥା କହୁଛନ୍ତି ଆମକୁ ନିଷ୍କପଟ ଚିତ୍ତରେ, ସରଳ ଚିତ୍ତରେ ସାଧୁ ଶାସ୍ତ୍ରଙ୍କ କଥା ଗୁରୁ ବାକ୍ୟକୁ ଗ୍ରହଣ କରିବା ପାଇଁ ପଡ଼ିବ, କୌଣସି ଯୁକ୍ତି ସେଠାରେ କରିବା ଦରକାର ନାହିଁ। ସରଳ ଚିତ୍ତ ଗ୍ରହଣ କର ଏବଂ ସେ ଯେଉଁ ପନ୍ଥା ନିର୍ଦ୍ଦେଶ କରିଛନ୍ତି ମହାରାଜନ ଯେନ ଗ୍ରନ୍ଥ ପନ୍ଥା ସାଧୁ ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରୁଛନ୍ତି ସେ ପନ୍ଥା ଗ୍ରହଣ କର, ଦେଖ ତୁମର ପ୍ରକୃତ ପକ୍ଷେ ଦୁଃଖର କିପରି ଅବସାନ ହେଉଛି। ତୁମେ କାରାଗାରରୁ ମୁକ୍ତ ହେଇ ସେ ଚିଦା ଆନନ୍ଦମୟ ଧାମକୁ ଯାଇ ନିତ୍ୟ ଦିବ୍ୟ ଆନନ୍ଦ ବା ସୁଖ କେମିତି ପାଇପାରିବ ତାହାର ପନ୍ଥାର ନିର୍ଦ୍ଦେଶ କରାଯାଇଛି। ଏଠି ସୁଖ ପଛରେ ଯେତେ ଧାମମାନ ହେଲେ ସୁଦ୍ଧା, ଯେତେ ପ୍ଲାନ୍ ପ୍ରୋଜେକ୍ଟ କଲେ ସୁଦ୍ଧା, କଦାପି ସୁଖ ବା ଆନନ୍ଦ କେହି ପାଇନାହାନ୍ତି କି ତୁମେ ପାଇପାରିବ ନାହିଁ।